ॐ अज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपं कदा मह्यं ददान्ति सोपदान्तिकम्। वन्देऽहं श्रीगुरुश्रीयुतपदकमलं श्रीगुरून् वैष्णवांश्च श्रीरूपं साग्रजातं सहगणरघुनाथानित्वं त्वं सजीवं सद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादानुसहगणललिता श्रीविशाखानित्वांश्च। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्नितिनामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्नितिनामिने। नमस्ते सारस्वतीदेवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधा कांत नमस्तुते। तप्त कंचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यस्य कृपा सिंधुभ्य एव। नूतन कथा नुहे, आपण माने जेउठि भी ओडिसा आसिथिबे आपण गाँव मंदिर थिबो, आपण जेउठि भी आसिथिबे आपण छोट पिलाबेले तुलसी देखिथिबे, आपण जेउ ग्राम रे भी आसंतु सेठी हरिनाम थिबो। ତାହେଲେ ଏତେ ପ୍ରାଚୀନ ସଂସ୍କୃତି ଆମର ଯେତେବେଳେ ଥିଲା, ଉତ୍କଳ ଲୋକମାନେ ଯାହାକୁ ଆମକୁ ବିଦେଶୀମାନେ ଆମକୁ ଭାବନ୍ତି, ଆମେମାନେ ଗୋଟେ ଏବେ ଆମେ ଯେମିତି ଟ୍ରାଇବାଲ ଲୋକଙ୍କୁ ଆମେ ଭାବୁ ଯେ ବିଦେଶୀମାନେ ଆମକୁ ଟ୍ରାଇବାଲ ଭାବୁଥିଲେ, ସେମାନେ ଭାବନ୍ତି ଇଣ୍ଡିଆନ କଲଚର ଗୋଟେ ଟ୍ରାଇବାଲ କଲଚର। ଯେତେବେଳେ ବିଦେଶୀମାନେ ଆମକୁ ଶାସନ କରୁଥିଲେ, ସ୍ପେଶାଲି ସେମାନେ ଯେତେବେଳେ ବେଙ୍ଗଲ ଆସିଥିଲେ, ବେଙ୍ଗଲରେ ଦେଖିଲେ, ବେଙ୍ଗଲରେ ଗଙ୍ଗା ନଦୀ ଥିଲେ, ତାକୁ ଟ୍ରାନ୍ସପୋର୍ଟ ପାଇଁ ଜଳରେ ଜଳଜାହାଜ ଆସିବା ପାଇଁ ସୁବିଧା, ସେତେବେଳେ ତ ଏଇ ପାରାଦ୍ୱୀପ ପୋର୍ଟ ନଥିଲା, ଆଉ ସେଥିପାଇଁ ସେମାନେ ସେଠି ସିଟି ବି ସେମାନେ ସିଟି ଲାଇଫ୍ ଭଲ ପାଆନ୍ତି। କିନ୍ତୁ ସେମାନେ ଭାରତ ଯେତେବେଳେ ବିଦେଶୀମାନେ ଭାରତକୁ ଆସିଥିଲେ, ସେମାନେ ଗୋଟିଏ ଜିନିଷ ଦେଖୁଥିଲେ, ଏମାନଙ୍କର ଲାଇଫ୍ ଷ୍ଟାଇଲ୍ ଗୋଟେ ଟ୍ରାଇବାଲ ଭଳି, କାରଣ ତାଙ୍କର ସବୁ ଆଧୁନିକ ସହରରେ ସେମାନେ ରୁହନ୍ତି, ଆମର ହେଲା ଗ୍ରାମୀଣ ଜୀବନ, ଆମର ଚାରି ଭାଇ ଗୋଟେ ଜାଗାରେ ବସିକି ଖାଆନ୍ତି, ଗୋଟେ ସ୍ତ୍ରୀ ଲୋକ ଦିନରୁ ଦିନମାନ ବସିକି ତାର ଘର ଦ୍ୱାର କ'ଣ ସବୁ ସାଜସଜା କରୁଥିବ, ରୋଷେଇ କରୁଥିବ, ସବୁ କ୍ଲିନ୍ କରୁଥିବ, ଶେଷରେ ଖାଉଥିବ, ତଥାପି ସେମାନେ ଦେଖୁଥିଲେ ମାନେ ସୁଖରେ କେମିତି ରହିଛନ୍ତି। ପ୍ରକୃତରେ ଭାରତୀୟ ବିଦେଶୀ ଲୋକମାନଙ୍କର ଗୋଟିଏ ପ୍ରଥମ ଟାର୍ଗେଟ ରହିଥିଲା, ଯଦିଓ ଆମେ ଆଜିକାଲି ମିଡ଼ିଆ ଲାଇନ୍ ହେଇଗଲା, ଏମାନେ ଆଜିକାଲି ଖୋଲି କେହି କହୁନାହାନ୍ତି ବି, ଏଗୁଡ଼ିକ କହିଲେ ବି ଦେଶ ଦେଶ ଭିତରେ, କାରଣ ଏମିତି ହିଁ ହେଇଛି। ଆଗରୁ କଳାପାଣି ପାହାରେ କେହି ଯାଉନଥିଲେ, ଆମେ କ'ଣ କେହି ଯାଉଥିଲେ ବିଦେଶକୁ, ବିଦେଶକୁ ଗଲେ ତାଙ୍କୁ ଆଉ ପୁରା ଯିବନି ଭାରତକୁ, ବର୍ତ୍ତମାନ ବିଦେଶକୁ ଗଲେ ହିଁ ଆପଣ ହେଉଛନ୍ତି ବେଷ୍ଟ ଲୋକ। ଭାରତବର୍ଷ ଏତେ ଉନ୍ନତ ଥିଲା, ଏଇ ଭଗବାନଙ୍କୁ ଆରାଧନା କରିକି ଆମର ଗାଭୀ, ଆମର ଯେଉଁ ଚାଷ, ଏଥିରେ ସବୁ ଲୋକ ସନ୍ତୁଷ୍ଟ ରହୁଥିଲେ, ଆମର କାହା ଉପରେ ଡିପେଣ୍ଡ କରିବାକୁ କିଛି ଆବଶ୍ୟକ ନଥିଲା। ବର୍ତ୍ତମାନ ଦେଶ ଦେଶ ଭିତରେ ଏଭଳି ଅବସ୍ଥା ହେଇଯାଇଛି, ଲୋକମାନେ ଏତେ ମେକାନିଜିମ୍, ଯାହା କୁହନ୍ତି କ'ଣ, ଏଇ ଯେଉଁ ବୈଷୟିକ ଜୀବନ ଉପରେ ଏତେ ସେମାନେ ଗୁରୁତ୍ୱ ଦେଇଦେଇଛନ୍ତି, ଗୋଟିଏ ଦେଶ ଆଉ ଗୋଟେ ଦେଶ ଉପରେ ନିର୍ଭର ନକଲେ ଚଳିପାରିବନି। ଆମର ଯେତିକି ଗାଡ଼ି ରହିଛି, ଯଦି ପେଟ୍ରୋଲ ନ ଆସିବ ଆମେ କେମିତି ଚଳିବା, ତାଙ୍କର ପେଟ୍ରୋଲ ପ୍ରଡକ୍ଟ କରୁଛନ୍ତି କିନ୍ତୁ ତାଙ୍କର ଶସ୍ୟ ନାହିଁ, ଆମ ଦେଶରୁ ଶସ୍ୟ ସେଠିକି ଯିବ। କିନ୍ତୁ ନିରପେକ୍ଷ ଭାବରେ କହିବାକୁ ଗଲେ, ଯେତେବେଳେ ବିଦେଶୀମାନେ ଆସିଥିଲେ, ସେ ଚାହୁଁଥିଲେ ଇଣ୍ଡିଆନ କଲଚରକୁ ନଷ୍ଟ କରିବା ପାଇଁ, ଆମ ସଂସ୍କୃତିକୁ ନଷ୍ଟ କରିବା ପାଇଁ। କାହିଁକି ନଷ୍ଟ କରିବା ପାଇଁ, କାହିଁକି ସେମାନଙ୍କର ଥିଲା ଆଧିପତ୍ୟ ବିସ୍ତାର କରିବା, ଆଉ ତାକୁ ସହଜ କରୁଥିଲେ ଭାରତବର୍ଷର କିଛି ଲୋକମାନେ। ଆମର ଏସବୁ ଜୀବନ ନଥିଲା, ଆମର ଚାହା ଖାଇବା, ସିଗାରେଟ୍ସ ଖାଇବା, ମଦ ପିଇବା, ଏଗୁଡ଼ା ଆମ ଦେଶର ସବୁ ସଂସ୍କୃତି ନଥିଲା। ଆମର ଯେଉଁମାନେ ମୁଁ ଛୋଟ ପିଲାବେଳେ ଦେଖିଛି, 50 ବର୍ଷ ତଳେ ଯେତେବେଳେ ମଦ ଗାଁରେ କେହି ମଦ ପିଇଲେ, ତାଙ୍କ ଘରୁ, ତାଙ୍କ ଗାଁରୁ ବାଛନ୍ଦ କରିଦିଆ ହେଉଥିଲା। କେହି ବି ଏମିତି କରିପାରୁନଥିଲେ, ତାଙ୍କର ଏ ଯେଉଁ ପ୍ୟାଣ୍ଟ ସାର୍ଟ ଏମିତି ପିନ୍ଧି ପାରୁନଥିଲେ, ସମସ୍ତେ ଧୋତି ପିନ୍ଧୁଥିଲେ, ଏଇ କଲଚରଟାକୁ ସେ ନଷ୍ଟ କଲେ। କାହିଁକି ସେ ଦେଖିଲେ ଆମକୁ ଶାସନ କରିବାକୁ ହେଲେ ଆଙ୍କ ଭିତରେ ଗୋଟେ ବଳ ରହିଛି, ବିଦେଶୀମାନଙ୍କର ବୁଦ୍ଧିବଳ ଅଛି, ଏଇ ଯେଉଁ ସାଇନ୍ସ ଯାହା କହୁଛ ବୈଜ୍ଞାନିକ କୌଶଳ ଜ୍ଞାନ ଅଛି, ଆଉ ସେମାନେ ଶୃଙ୍ଖଳିତ ଆଉ ବହୁତ ବି ଡିଟରମିନ୍ ପାୱାର, କିନ୍ତୁ ତା ସତ୍ତ୍ୱେ ଭାରତକୁ ଡରୁଥିଲେ, ଭାରତବର୍ଷର ଲୋକମାନେ ଡରୁଥିଲେ, ସେ ସମୟରେ ଡରୁଥିଲେ। କାହିଁକି ଡରୁଥିଲେ? ଏମାନଙ୍କ ଭିତରେ ଗୋଟେ ଉତ୍ସାହ ରହୁଛି, ଆଙ୍କ ଭିତରେ ଗୋଟେ ଏନର୍ଜେଟିକ୍, ଆମକୁ ଇଂଲିଶରେ ଯାହା କୁହାଯାଏ, ସବୁବେଳେ ଗୋଟେ ସ୍ପିରିଟ୍, କମ୍ବାଇନ୍ ସ୍ପିରିଟ୍ ମୁଡ୍ ରହୁଛି। ଏମାନେ ପରସ୍ପର ଭିତରେ ଭଲ ଭାବରେ ମିଳିମିଶି କେମିତି ରହିପାରୁଛନ୍ତି, ଗୋଟିଏ ଗାଁ ଭିତରେ ରହୁଛନ୍ତି, ଗୋଟେ ଚାଳ ଘର ଭିତରେ ରହୁଛନ୍ତି, କିନ୍ତୁ ସମସ୍ତେ ହସଖୁସିରେ ରହୁଛନ୍ତି, କିନ୍ତୁ ଆମର ପିଲା ଛୁଆ ବି ଆମ ସାଙ୍ଗରେ କଥାବାର୍ତ୍ତା କରୁନାହାନ୍ତି। ଏମାନେ କେମିତି ରହୁଛନ୍ତି? ତାର ଆଦିଟାକୁ ଖୋଜିଲେ ବିଦେଶୀମାନେ। ଏମାନେ କାହିଁକି ଏତେ ଟିଅରମରେ ଦୁଇ ଭାଇ ଶୋଉଥିଲେ? ଏଇସବୁ ଧାନ, ଏବେ ଧାନ ଧାନ ଟାଇମ୍ ନା, ଗାଁରେ କ'ଣ କୁହନ୍ତି, ତାକୁ ଖଳା କୁହନ୍ତି ନା, ଧାନ ଖଳା, ଧାନ ଖଳାରେ ଭାଇମାନେ ଶୁଅନ୍ତି, ଏସବୁ ଗୋଟେ 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 ବାସନରେ ସବୁ ଭୋଜନ କରୁଥିଲେ। ବିଦେଶୀମାନେ ଏଇଟାକୁ ଦେଖୁଥିଲେ, ତାଙ୍କ ମନ ଭିତରେ ଗୋଟେ ବହୁତ ବଡ଼ ଇନକ୍ୱାରି ଥିଲା, ଆଙ୍କ ପାଖରେ କେଉଁ ଶକ୍ତିଟା ଅଛି, ଯେଉଁ ଭାରତବର୍ଷ ଆଜି ଆମର ଗୀତା ଭାଗବତ ହରିନାମ ଏଇଟାକୁ ଉପେକ୍ଷା କରୁଛି, କିନ୍ତୁ ସେମାନେ ସେଇଟାକୁ ସେତେବେଳେ ରିସର୍ଚ୍ଚ କରିଥିଲେ। ଆଙ୍କ ପାଖରେ ଗୋଟେ କିଛି ବଳ ରହିଛି, ଯେଉଁଦ୍ୱାରା ଏମାନେ ମାନେ ଆଙ୍କ ଜୀବନ ଆଦିବାସୀ ଶ୍ରେଣୀର ହେଲେ ବି ଏମାନେ ବହୁତ ସୁଖରେ ରହୁଛନ୍ତି, ବହୁତ ପିସ୍ଫୁଲି ରହୁଛନ୍ତି, ବହୁତ କୋପରେଟିଭ, ଭାଇ ଭାଇମାନେ ବହୁତ ସହଯୋଗ କରୁଛନ୍ତି। ଆମ ଦେଶରେ ଏଇଟା ନାହିଁ, ସେଥିପାଇଁ ସେମାନେ ସବୁ ମଡର୍ଣ୍ଣ ଟେକ୍ନୋଲୋଜିକୁ ଆଣିଲେ, ଆମକୁ କେବଳ ଶାସନ କରିବା ପାଇଁ, ଭାଙ୍ଗିବା ପାଇଁ। ଚାହା ଆମର ନଥିଲା, ଆମର ଚାହା ପ୍ରଥମେ ଚାଷ କେଉଁଠି ହେଲା? କ'ଣ ଦାର୍ଜିଲିଂ ସାଇଡ଼୍ରେ ଯେଉଁ ଚାହା ଚାଷ ହେଲା, ଚାହାଟା ଆମର ଜିନିଷ ନୁହେଁ, ଆସାମ ସେଇ ସାଇଡ଼୍ରେ ଯେଉଁ ହେଲା ସେମାନେ ଆଣିଥିଲେ ନା ଚାହା, ସେମାନେ ଇଣ୍ଡିଆନ ଆମର ଆମକୁ ଲେବର କରେଇଲେ, ଚାହା ଚାଷ କରେଇଲେ, ମାଗଣା ଚାହା ପିଇବା ପାଇଁ ଦେଲେ, ତାହେଲେ ମାଗଣାରେ ଆମେମାନେ ଚାହା ପିଇଲେ ଚାହା ଅଭ୍ୟାସ ହେଇଗଲା, ଆଉ କ୍ଷୀର ପିଇବ ଗ୍ୟାସ୍, କ୍ଷୀର ପିଇଲେ ନିଶା ଲାଗିବନି, କିନ୍ତୁ ଚାହା ପିଇଲେ ନିଶା ଲାଗିବ, କାରଣ ସେଥିରେ ଚାହାରେ କ'ଣ ଅଛି, ନିକୋଟିନ, ନିକୋଟିନ୍ ଅଛି ନା କ'ଣ, ନିକୋଟିନ୍ ଅଛି, ଆମେ ପଢ଼ୁଥିଲୁ ଗୋଟେ କ'ଣ, ଆଉ ସବୁ ଭୁଲିଗଲୁ ନା, ସବୁ ସାଇନ୍ସରେ ପଢ଼ୁଥିଲୁ, ନିକୋଟିନ୍ କ'ଣ, ଏଇଟା ଗୋଟେ ଆଉ ଗୋଟେ ଅଛି କ'ଣ, ହଁ କ୍ୟାଫି, ଏଠାରେ ଅଛି କ୍ୟାଫିନ୍ ଅଛି। ଆମର ଓଡ଼ିଆ ଲୋକ ଦୁକ୍ତା ଖାଉଥିଲେ, ଧୂଆଁପତ୍ର ଖାଉଥିଲେ, ତାଙ୍କୁ ବି ପାଖରେ ବସେଇ ଦେବେନି ଲୋକମାନେ, ଦୂରେଇକି ସେମାନେ ରହୁଥିଲେ, ସେମାନେ ଦେଖନ୍ତୁ ସେ ଛୋଟ ପିଲାଙ୍କ ପାଖରେ ରଖନ୍ତୁ, ସେମାନେ ସବୁ ଟେକ୍ନୋଲୋଜି ଆଣିଲେ, ଚାହା ଆଣିଲେ। ଆମର ଗୋଟେ ଦେଶୀ ଗାଈ କେତେ କ୍ଷୀର ଦିଅନ୍ତି, ଗୋଟେ ଦେଶୀ ଗାଈ ଗୋମାତା କେତେ କ୍ଷୀର ଦିଅନ୍ତି, ଗୋଟେ ଲିଟର, ଅତି ଭଲ ଗାଈ ହେଲେ 2 ଲିଟର। ସେମାନେ ସବୁ ସେମାନେ ସେତେବେଳେ ସବୁ ଜାହାଜରେ ଆଣିଲେ ଜର୍ସି ଗାଈ, ଏ ପ୍ୟାଣ୍ଟ ସାର୍ଟ ଆମର ନଥିଲା, ଆମ ଦେଶର ପ୍ୟାଣ୍ଟ ସାର୍ଟ ନଥିଲା, ଆମର ସବୁ ଧୋତି ଥିଲା, ଧୋତି କେଉଁ ଲୁଗା ଲାଗିଗଲେ ଚିରି ହେଉଛି, ପିନ୍ଧିବାକୁ ହଇରାଣ, ଶୀତ କରୁଛି, ସେମାନେ ଆଣିକି ଫ୍ରିରେ ଏଗୁଡ଼ା ସବୁ ଦେଲେ, କମ୍ ପଇସାରେ ଦେଲେ। ତେଣୁ ଆମେ ଯଦି ଦେଖିଲେ ଏଇଟା ଗୋଟେ ଇଜି ଲାଇଫ୍ ଷ୍ଟାଇଲ୍ ହେଇଯାଉଛି, ଆମ ସଂସ୍କୃତିକୁ ଧୀରେ 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 ଆମେ ଭୁଲିଲେ, ଏଇଟା ଥିଲା ତାଙ୍କର ଚକ୍ରାନ୍ତ ଆକ୍ଚୁଆଲି। କାରଣ ସେତେବେଳେ ସେମାନେ ଚାହୁଁଥିଲେ ଭାରତବର୍ଷକୁ ଶାସନ କରିବେ, କିନ୍ତୁ ଶାସନ କରିବା ପାଇଁ ଭାରତବର୍ଷର ଅସ୍ତ୍ରଶସ୍ତ୍ର ନଥିଲେ ବି ଭାରତବର୍ଷର ଲୋକମାନେ ଏତେ ଶୃଙ୍ଖଳିତ ଥିଲେ, ଆଉ ମନୋବଳ ତାଙ୍କର ଥିଲା, ତାଙ୍କର ଯେଉଁ କୋପରେଟିଭ୍ ସ୍ପିରିଟ୍ ଥିଲା, ତାଙ୍କର ଯନ୍ତ୍ରଟା ତାଙ୍କର ସାହସ ପାଖରେ ହାରିଯାଉଥିଲା। ତାଙ୍କ ପାଖରେ ବନ୍ଧୁକର ମନ ଥିଲା, ବନ୍ଧୁକ ମନରେ ସେମାନେ ଆମକୁ ଶାସନ କରୁଥିଲେ, କିନ୍ତୁ ଆମକୁ ଯେତେବେଳେ ଦେଖୁଥିଲେ ସେମାନେ ଭୟ କରୁଥିଲେ। ଆପଣ ଦେଖୁଛନ୍ତି ଆମ ଓଡ଼ିଶାରେ ସୁଜନୀ ବାଜି ରାଉତ, ସବୁ ଛୋଟ ଛୋଟ ପିଲାମାନଙ୍କର ହିଷ୍ଟ୍ରି ସବୁ ରହିଛି, ବହୁତ କରେଜିଅସ୍ ସେମାନେ ଥିଲେ। ସେମାନେ ଆମେ ଯେଉଁ ସଂସ୍କୃତିକୁ ଉପେକ୍ଷା କରିଛେ ବର୍ତ୍ତମାନ, ଆମେ ଯେଉଁ ଭାରତୀୟ ସଂସ୍କୃତିକୁ ଗୀତା ଭାଗବତ ହରିନାମ ସେ ତା ରୁଟ୍ କଜରା ପାଇଲେ, ସେଥିପାଇଁ ସେ ଚାହିଁଲେ ଏଟାକୁ ଡେଷ୍ଟ୍ରୟ କେମିତି କରିବା, କିନ୍ତୁ ଏଟା ତ ଜଗନ୍ନାଥ ସଂସ୍କୃତି, ଆଉ ଏଟା କେତେଦିନ ସେମାନେ କରିବେ, ସେଟା ଯେତେଦିନ ଶାସନ କରିଥିଲେ କରିଥିଲେ, କିନ୍ତୁ ସେ କଲିକତା ସହରରେ ବା ଆମର ଏ ଯେଉଁ ବିଚାରଧାରାଟାକୁ ଭାରତବର୍ଷରେ ଏଭଳି ବୁଣି ଦେଇ ଚାଲିଗଲେ, ଆଧୁନିକ ଜୀବନରେ ବଞ୍ଚିବାଟା ମାନେ ଦେହ ସୁଖଟା ବହୁତ ସାଙ୍ଗେ ସାଙ୍ଗେ ମିଳେ। ଆପଣ ଦେଖୁନାହାନ୍ତି ସାଙ୍ଗେ ସାଙ୍ଗେ ଦେହ ସୁଖଟା ସାଙ୍ଗେ ସାଙ୍ଗେ ମିଳିବ, ଯେମିତି କ'ଣ କି ଛୋଟ ପିଲାମାନଙ୍କୁ କ'ଣ ଖାଇବାକୁ ଦେଉଛନ୍ତି, ମ୍ୟାଗି, ଏଇଟା କେତେ ସମୟରେ ଖାଇବାକୁ ଦିଆହେବ, ଗୋଟେ ପ୍ୟାକିଂ ଫୁଡ଼ଟା ନା, 5 ମିନିଟ୍ ତାକୁ ଗରମ କରିକି ଗୋଟେ ମା ଦେଇଦେଲା, କିନ୍ତୁ ଚୁଡ଼ାଟାକୁ ଗୁଣ୍ଡ କରିକି ଭାଜିକି କ୍ଷୀରରେ ମିଶେଇକି ତାକୁ ଚିନି ପକେଇକି ଛୋଟ ପିଲାଟାକୁ ଖୋଇବାକୁ ଦେଲେ, ପିଲାଟାକୁ ଖୋଇବାକୁ ପଡ଼ିବ, ସେଇଟା ହେଲ୍ଦି ଜିନିଷ, ଏଇଟାକୁ ପିଲାକୁ ଖୋଇବାକୁ ପଡ଼ିବ, ଏଇଟା ଦେଲା ମାନେ ତା ଦେହରେ ଏମିତି ଅର୍ଡ଼ର ସବୁ ରଙ୍ଗ ଗୁଡ଼ା ଦିଆହେଇଛି, ଆଉ ତାକୁ ସେଣ୍ଟ ଦିଆହେଇଛି, ତା ନିଜେ ନିଜେ ଖାଇଥିଲା, ବର୍ତ୍ତମାନ ପିଲାଙ୍କୁ ଖୋଇବାକୁ ପଡ଼ୁ, ସେତେବେଳେ ପିଲାଙ୍କୁ ଖୋଇବାକୁ ପଡ଼ୁଥିଲା। ଏ ଯେଉଁ ଦେଖ ଗୋଟେ ଛୋଟ ପିଲା କତିରୁ ଆମର ଜୀବନଶୈଳୀ ବି ଏମିତି ହେଇଗଲା, ଯେମିତି ଇଜି ଆମର ଆମର ଶାରୀରିକ ସୁବିଧାଟା ଶୀଘ୍ର ମିଳିଯିବ, ବଡିଲି କମ୍ଫର୍ଟ ଯାହା କୁହାଯାଏ, କିନ୍ତୁ ଏହାର ଗୋଟେ ନେଗେଟିଭ୍ ସାଇଡ୍ସ ଅଛି। ବର୍ତ୍ତମାନ ଭାରତବର୍ଷ ବୁଝୁଛି, ଆପଣମାନେ ବୁଝୁଥିବେ, ଆପଣମାନେ ସବୁ ଘରେ ରହିଛନ୍ତି, ଆପଣମାନେ ବୁଝୁଥିବେ ଗୋଟେ ପରିବାର ଚଳାଇବାଟା କେତେ ବଡ଼ କଷ୍ଟ ହୋଇଗଲାଣି। ପ୍ରଭୁପା ସେତେବେଳେ ଗୋଟେ ପ୍ରଭୁପା ଜୀ ମହାରାଜ ତାଙ୍କର ଗୁରୁ ଥିଲେ। ଦେଖନ୍ତୁ ଭାରତ ବିଦେଶୀମାନେ ଯେଉଁ କଲଚର୍କୁ ଭାଙ୍ଗିଗଲେ, ତାଙ୍କର ଯିଏ ଗୁରୁ ଥିଲେ ତାଙ୍କ ସେ ହେଉଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପା ଜୀ ମହାରାଜ। ସେ ହେଉଛନ୍ତି ଭକ୍ତିବୀର ଠାକୁରଙ୍କର ଛୋଟି, ଆପଣ ଜାଣିଥିବେ ଛୋଟି, ତାଙ୍କର ପୂର୍ବପୁରୁଷ ସେଇଠି ରହୁଥିଲେ। ସେ ବେଙ୍ଗଲରେ ଜନ୍ମ ହୋଇଥିଲେ କିନ୍ତୁ ଓଡ଼ିଶାରେ ଆସିଥିଲେ। ସେ ସବୁ ବୈଷ୍ଣବ ଥିଲେ, ବିଷ୍ଣୁ ଭକ୍ତ ଥିଲେ। ସେମାନଙ୍କୁ ସବୁ ଭବିଷ୍ୟତ ଜଣା ଥିଲା, ଦିନେ ଭାରତୀୟ ଲୋକମାନେ ଆମ ସଂସ୍କୃତିକୁ ଅନାଦର କରିବେ। ଆପଣ ଦେଖନ୍ତୁ ଗୋଟେ ଶାଢ଼ୀ ପିନ୍ଧିବା, ଗୋଟେ ଧୋତି ପିନ୍ଧିବା, ଏଇଟା ଯିଏ ପିନ୍ଧିବ ତାକୁ କ'ଣ କହିବେ? ଏଇଟା ପୁରୁଣା କାଳିଆ ଲୋକ, ଏଇଟା ପୁରୁଣା କାଳିଆ ଲୋକ। ଆଗରୁ ସମସ୍ତେ ବୟସ୍କ ଲୋକମାନେ ସବୁ ଧୋତି ପିନ୍ଧୁଥିଲେ, ବର୍ତ୍ତମାନ ବୟସ୍କ ଲୋକ, ଆଜି ବୟସ୍କ ଲୋକ ଦେଖିବ ସେ ହାଫ୍ ପ୍ୟାଣ୍ଟ ବରମୁଣ୍ଡା କ'ଣ କହୁଛନ୍ତି, ଗୋଟେ ବରମୁଣ୍ଡା, ଗୋଟେ କ'ଣ ୱାନ୍ ଥାର୍ଡ଼ ଭଳିଆ ଆଉ ଥାର୍ଡ଼ ଭଳିଆ ତାକୁ, ମାନେ ଏଇଟା କିଛି ଖରାପ ନାହିଁ, ସଂସ୍କୃତିରେ କିଛି ଖରାପ ନାହିଁ, ଏଇଟାକୁ ଲୋକମାନେ ଆକ୍ସେପ୍ଟ କରୁନଛନ୍ତି। ଆଗରୁ ଏଇଟା ଗୋଟେ ଦେଖିଲା ମାନେ ଆରେ ଏଇଟା କ'ଣ ଜିନିଷ। କେଉଁ କଥା କହୁଥିଲି, କେଉଁ ବିଷୟରେ ଗୋଟେ କହୁଥିଲି, ହଁ, ଭକ୍ତିବୀର ଠାକୁରଙ୍କର ପୁତ୍ର ହେଲେ ଭକ୍ତି ସିଦ୍ଧାନ୍ତ ଠାକୁର। ସେ ନୈଷ୍ଠିକ ବ୍ରହ୍ମଚାରୀ ଥିଲେ, ସେ ବିବାହ କରିନଥିଲେ। ସେ 64 ଗୋଡ଼ିଏ ମଠ ସ୍ଥାପନ କରିଥିଲେ, ଏବେ ବି ଅଛି। ତାଙ୍କର ଶେଷ ମଠ ହେଉଛି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ପାଖରେ। ତାଙ୍କର ଶିଷ୍ୟ ହେଉଛନ୍ତି ପ୍ରଭୁପା ଜୀ ମହାରାଜ। ପ୍ରଭୁପା ଜୀ ମହାରାଜଙ୍କର ଗୋଟେ ମେଡିସିନ୍ କମ୍ପାନୀ ଥିଲା, ଆପଣମାନେ ଜାଣିବା ଦରକାର ସେ କିଏ। ଆଉ ସେ ଇଂଲିଶ ମିଡ଼ିୟମ୍, ସେତେବେଳେ ବ୍ରିଟିଶର୍ସମାନେ ତ ଲେକ୍ଚର ଥିଲେ, ବ୍ରିଟିଶର୍ସମାନଙ୍କର ଯେଉଁ ସ୍କୁଲ ଥିଲା କେଉଁଠି କାଲକାଟାରେ, ସେ ସେଇଠି ପଢ଼ୁଥିଲେ। ବହୁତ ଫ୍ଲୁଏଣ୍ଟ ଇଂଲିଶ କହିପାରନ୍ତି, ଆପଣ ତାଙ୍କ ଲେକ୍ଚର ଶୁଣିଲେ ଜାଣିପାରିବେ। ତାଙ୍କର ବାପା ଥିଲେ ବୈଷ୍ଣବ, କେଦାରନାଥ ଦତ୍ତ, ସରି କ'ଣ ଗୌରମୋହନ, ଗୌରମୋହନ ଦେ। ତାଙ୍କ ରାଧାକୃଷ୍ଣ ମନ୍ଦିର ଥାଏ, କିନ୍ତୁ ପ୍ରଭୁପାଦ ଜୀ ମହାରାଜଙ୍କୁ ସେତେବେଳେ ବହୁତ ବଡ଼ ମେଡ଼ିସିନ୍ ଫ୍ୟାକ୍ଟ୍ରି କରୁଥିଲେ। ଦେଖନ୍ତୁ ବିଦେଶୀମାନଙ୍କର ଶିକ୍ଷାଟାକୁ, ଆମ ଯେଉଁଟା ଭାରତବର୍ଷର ସଂସ୍କୃତିର ନଷ୍ଟ ହୋଇଯାଇଛି, ତାକୁ ଫେରାଇ ଆଣିବା ପାଇଁ ମହାତ୍ମାମାନେ ଚିନ୍ତା କରୁଛନ୍ତି। ଦେଖନ୍ତୁ ଆମେ ଆପଣଙ୍କୁ ଆସି ଘଣ୍ଟା ଘଣ୍ଟା ପ୍ରବଚନ ଦେଉଛୁ, ଏଥିରେ ଆପଣମାନେ ଯଦି ଖୁସି ହେବେନି, ଯଦି ଆମେ ଏତିକି ବାବାଜୀ ମିଶିକି ଆପଣଙ୍କ ରାସ୍ତା ଏଠି ସଫା କରିଦେବୁ, କେଉଁଠି ପ୍ଲାଷ୍ଟିକ୍ ଉଠାଇଦେବୁ, ଦେଖୁଛନ୍ତି ନା, କିଛି ଗୋଟେ ଆପଣ ଦେଶ ସେବା କରିଦେବେ, ଆପଣଙ୍କୁ ବେଶୀ ସମ୍ମାନ ମିଳିବ, ବେଶୀ ଅର୍ଥ ମିଳିବ। ଆମେ ମାନେ ୟଙ୍ଗ ପିଲା, ଆମର କ'ଣ ଦରକାର ଅଛି? ଆମେ ଯଦି ଦେଶ ସେବାଟା କରିଦେବୁ, ଆମକୁ ଅଧିକା ଲୋକ ମିଳିବ, ଆଉ ଅଧିକା ଧନ ମିଳିବ, ଅଧିକା ସମ୍ମାନ ମିଳିବ, ଆପଣଙ୍କ ଆଡ଼ଭର୍ଟାଇଜମେଣ୍ଟ ଅଧିକା ହେବ। ଆମେ ଗୋଟେ ଏଇ ରାସ୍ତାଟା କାହିଁକି ବାଛିଲୁ? ମହାତ୍ମାମାନେ ଏତେ ସମୟ ଦେଇକି ସେମାନେ କାହିଁକି ଏତେ ମେଡିଟେଟ୍ କରନ୍ତି, ଗୀତା ଭାଗବତ ପଢ଼ନ୍ତି, ଯେଉଁଟାକୁ ଆଜିକାଲି ଆଧୁନିକ ଲୋକମାନେ ମାଇଥୋଲୋଜି ବୋଲି କହୁଛନ୍ତି, କଳ୍ପନା ବୋଲି କହୁଛନ୍ତି, ତାଙ୍କୁ ଲୋକ ଭଲ ଦୃଷ୍ଟିରେ ଦେଖନ୍ତିନି। ଯେମିତି ଛୋଟ ପିଲାଟା, ସେ କେବେ ବାପା ପ୍ରତି ଭଲ ଦୃଷ୍ଟି ଦେଖିପାରେ ନା, ସେ ବାପା ଏଇଟା କ'ଣ କରୁଛି, ଏଇଟା ଦରକାର ନାହିଁ ମୋ ପାଇଁ, କିନ୍ତୁ ବାପା ଜାଣେ ଛୋଟ ପିଲାର ମଙ୍ଗଳ କ'ଣ। ମହାତ୍ମାମାନେ ସବୁ ଜାଣନ୍ତି। ଭକ୍ତିମୂଳ ଠାକୁରଙ୍କର ଗୋଟେ ଲକ୍ଷ୍ୟ ଥିଲା, ସିଏ କହିଥିଲେ ତାଙ୍କର ପୁତ୍ରକୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ, ତୁମେ ତୁମର ଗୋଟେ ପିଆଦା ପଠାଇବ। ପିଆଦା ମାନେ ଆମର କୁହନ୍ତି ପିଆଦା ପଠା ହେଇଛି, ମାନେ କ'ଣ, ମାନେ ତୁମ ନିଜ ଲୋକକୁ। ଆମର ଯେମିତି ଗୋଟେ ଚାକରକୁ ପଠାନ୍ତି, ତାକୁ ଚାକର ବୋଲି କୁହାଯାଏ। ପିଆଦା ମାନେ ନିଜ ଲୋକକୁ ତୁମେ ପଠାଇବ, କୁଆଡ଼େ ପଠାଇବ ନା, ବିଦେଶ ପଠାଇବ। ବିଦେଶକୁ ଯିବା ଦରକାର, କାରଣ ଯେଉଁ ସଂସ୍କୃତିଟାକୁ ନଷ୍ଟ କରିଛନ୍ତି ଆମ ଭାରତୀୟ ସଂସ୍କୃତିକୁ, କିଏ ନଷ୍ଟ କରିଛନ୍ତି? ବିଦେଶୀମାନେ ନଷ୍ଟ କରିଛନ୍ତି। ତାର ପ୍ରଚ୍ଛନ୍ନ ହାତ ଅଛନ୍ତି ବିଦେଶୀମାନଙ୍କ, ଭାରତୀୟମାନଙ୍କର। ଭାରତୀୟମାନେ ହିଁ ଡାକିକି ଆଣିଛନ୍ତି, ଭାରତୀୟମାନେ ହିଁ କୋପରେସନ୍ କରିଛନ୍ତି। କେବେ ଆପଣଙ୍କ ଘର ଭିତରେ କିଏ ତୃତୀୟ ଲୋକ ପଶିପାରେ ନା, ଯେତେବେଳେ ଦୁଇ ହାଇ ଭିତରେ ଗଣ୍ଡଳ ବି ଆମେ ତୃତୀୟ ଲୋକକୁ ଡାକନ୍ତି, କିମ୍ବା ତୃତୀୟ ଲୋକ ପଶିବା ପାଇଁ ସୁଯୋଗ ଆସେ। ଆମ ସଂସ୍କୃତି ଉପରେ ଯେଉଁ କୁଠାରଘାତ ହେଇଛି, ଏଇଟା ଆମେ କାହାକୁ ଘୃଣା କରୁନୁ, ବିଦେଶୀକୁ ଆମେ ଘୃଣା କରୁନୁ, କାରଣ ବିଦେଶୀମାନେ ବି ଆମର ସବୁ ଚେଲା ବର୍ତ୍ତମାନ। କାହିଁକି ତାଙ୍କର କାନ ପକଡ଼ିବାର ଥିଲା ଆମର। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଲକ୍ଷ୍ୟ ଥିଲା, ପ୍ରଭୁପାଦଙ୍କର, ତାଙ୍କର ଭକ୍ତିମୟ ଠାକୁରଙ୍କର ଲକ୍ଷ୍ୟ ଥିଲା, ଯେଉଁମାନେ ଆମ ସଂସ୍କୃତି ଭାଙ୍ଗିଛନ୍ତି ସେଇମାନଙ୍କୁ ଆମେ ଆମ ସଂସ୍କୃତିକୁ ଫେରାଇବା, ତାହେଲେ ଭାରତୀୟ ଲୋକ ବୁଝିପାରିବେ ଏ ସଂସ୍କୃତିର ମୂଲ୍ୟଟା କ'ଣ। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ପ୍ରଭୁପାଦଙ୍କୁ ଭେଟୁଥିଲେ, ପ୍ରଭୁପାଦଙ୍କୁ ଭଲ ଲାଗୁନଥିଲା। ସେ ଯଦି ବୈଷ୍ଣବ ଘରର ପିଲା ଥିଲେ, ସେ ବୈଷ୍ଣବମାନଙ୍କୁ ଭଲ ପାଉନଥିଲେ। କାହିଁକି ଭଲ ପାଉନଥିଲେ? ଆଜିକାଲି କ'ଣ ହେଉଛି ନା, ଧର୍ମ ନାମର ଲୋକମାନେ ଅର୍ଥ ରୋଜଗାର କରନ୍ତି। ଧର୍ମଟା ସବୁଠୁ ସବୁବେଳେ ମନେ ରଖିବେ, ଧର୍ମ ଜଣେ ବ୍ୟକ୍ତି ଧାର୍ମିକ ନ ହେଇପାରେ, ଧର୍ମ ପଥରେ ନ ଯାଇପାରେ, କିନ୍ତୁ ଦୁଇଟା ଜିନିଷ ଏ ଧର୍ମ ସାଙ୍ଗରେ ଲାଗିଲା, ସେଠି ଆଉ ଧର୍ମର ବଳ ନାହିଁ, ସେଠି ଅଧର୍ମ ରହିବ। ଗୋଟେ ହେଲା ନାରୀ, ଗୋଟେ ହେଲା ଧନ। ଏହା ପ୍ରତି ବହୁତ ସତର୍କ ରହିବାକୁ ପଡ଼ିବ। ଧର୍ମର ଅର୍ଥଟା କେବଳ ଧର୍ମଟା ଯେଉଁ କରାଯାଉଛି ଅର୍ଥ ପାଇଁ ନୁହେଁ। ଧର୍ମସ୍ୟ ଅପବର୍ଗସ୍ୟ ନା ତୁ ଅର୍ଥାୟ କଳ୍ପତେ। ଧର୍ମ କରାଯାଉଛି ଏ ସଂସାରରୁ କେମିତି ଲୋକମାନେ ଶାନ୍ତିରେ ରହିବେ ଏବଂ ସ୍ୱର୍ଗ ଛାଡ଼ିଲେ ଭଗବାନ ପାଖକୁ ଯିବେ। ଧର୍ମ ଅର୍ଥ ପାଇଁ କରାଯାଉନି। ଅର୍ଥ ତ ରାବଣର ଥିଲା, ହିରଣ୍ୟକଶିପୁର ଥିଲା। ଅର୍ଥ ସହିତ ଧର୍ମକୁ ଯୋଡ଼ନ୍ତୁନି, ଅର୍ଥ ସହିତ ଭଗବାନଙ୍କୁ ଯୋଡ଼ିବା ଆବଶ୍ୟକ କିଛି ନାହିଁ। ଏ ସଂସାର ବହୁତ ନାସ୍ତିକ, ଆପଣ ବିଦେଶ ଯାଆନ୍ତୁ, ସେ ନାସ୍ତିକମାନଙ୍କର ସେମାନେ କରୋଡ଼ପତି। ଆପଣ ମୋତେ କହୁନାହାନ୍ତି ଯେ ଗୁଗୁଲର ମାଲିକ ନା କ'ଣ କହୁଛ ବା, ଗୁଗୁଲର ଯିଏ ମାଲିକ ଆଉ ସେ କ'ଣ ୱିଣ୍ଡୋର ଯିଏ ମାଲିକ, ଯେଉଁ ସବୁ ବଡ଼ ବଡ଼ ମାଲିକ ଅଛନ୍ତି ସେମାନେ କ'ଣ ଭଗବାନଙ୍କର ଭକ୍ତ? ସେମାନେ କିନ୍ତୁ ବିଶ୍ୱର ବଡ଼ ବଡ଼ ଧନୀ ହେଇଛନ୍ତି। ଧନ ସହିତ ଭଗବାନଙ୍କୁ ଧର୍ମକୁ ଯୋଡ଼ନ୍ତୁନି। ପ୍ରଭୁପାଦଙ୍କର ଏଇଟା ଲକ୍ଷ୍ୟ ଥିଲା କେମିତି ବିଦେଶରେ ଏଇଟା ପ୍ରଚାର କରାଯିବ। କାହିଁକି ପ୍ରଚାର କରାଯାଏ ନା, ଭାରତୀୟ ସଂସ୍କୃତିକୁ ଭାରତୀୟ ଲୋକମାନେ ଆଦର କରୁନାହାନ୍ତି। କାରଣ ଆମର ଥିଲା ଧର୍ମାଭିମୁଖୀ, ଆମର ଧନାଭିମୁଖୀ ଲୋକମାନେ ନଥିଲେ। ଆଗେ କ'ଣ କରୁଥିଲେ, ଆଗେ ଧର୍ମ ତାପରେ ଧନ କଥା ଚିନ୍ତା କରୁଥିଲେ। କୀର୍ତ୍ତନ ହେଉଛି ତ ଗାଁ ଲୋକମାନେ ଉଠିକି ପଳାଉଥିଲେ, ଗାଁରେ ମେଳା ହେଉଛି ତ ଲୋକମାନେ ଯାଉଥିଲେ ଧନକୁ ସେକେଣ୍ଡ। କାରଣ ଧନ ତ ତୁମର ପ୍ରାରବ୍ଧ ହିସାବରେ ରହିଛି ନା, ତୁମକୁ ସେତିକି ମିଳିବ। ଆପଣମାନେ ଯେତେ ଜଣ ଆଜି ପାରାଦୀପରେ ଘର କରିଛନ୍ତି, ଆପଣ ଜାଣିନଥିଲେ ଆପଣ ଏଠି ଘର କରିବେ, ଆପଣ ଜାଣିନାହାନ୍ତି ଆପଣ ଏତେବେଳେ ଜବ୍ କରିବେ, ଏଇଟା ଆପଣଙ୍କର ଅଲରେଡ଼ି ଆଲଟମେଣ୍ଟ ହେଇଯାଇଛି। ଯଦି ଆପଣ ଚେଷ୍ଟା କରି ଧନୀ ହେଇଯିବେ ତାହେଲେ ସବୁ ଲୋକ ଧନୀ ହେଇଯାଆନ୍ତେ। ମୁଁ କହିବି ଆପଣଙ୍କୁ କ'ଣ କ'ଣ ଜିନିଷଟା ଫିକ୍ସ ହେଇକି ରହିଛି ଆମର, ଆମେ ଓରିଡ଼ ହେବା ଉଚିତ ନୁହେଁ। ଆମେ ମାନବ ସ୍ତରରେ ଆସିଛେ କେବଳ ଭଗବାନଙ୍କର ଭକ୍ତି କରିବା ପାଇଁ। ଏଇ ସଂସ୍କୃତି କଥା ମୁଁ କହୁଥିଲି, ଏ ବିଦେଶର ଯେଉଁ ଆଧୁନିକବାଦଟା ଭାରତବର୍ଷରେ ଯେଉଁ ପ୍ରବେଶ କରିଗଲା, ଏଇଟାକୁ ରୋକିବା ପାଇଁ ଚାହୁଁଥିଲେ, କିନ୍ତୁ ରୋକି ତ ହେବନି। କାରଣ ଭାରତୀୟ ଲୋକମାନେ, ମୁଁ ଯଦିଓ ଭାରତୀୟ କିନ୍ତୁ ମୁଁ ଜାଣେ ଭାରତୀୟ ଲୋକମାନେ ଅନୁକରଣ ପ୍ରିୟ, ବହୁତ ବହୁତ ଶୀଘ୍ର ସେମାନେ ଇମିଟେଟ୍ କରିବେ, ବିଦେଶମାନେ ସେଇଟା କେବେ କରିବେନି। ଗୋଟିଏ ବିଦେଶୀ ଲୋକ ଭକ୍ତ ବନେଇବା ନା, ଆପଣଙ୍କ ମୁଣ୍ଡ ଖରାପ କରିଦେବେ। ସେ ବୁଢ଼ା ହେଲା ପର୍ଯ୍ୟନ୍ତ ପଚାରୁଥିବେ ହ୍ୱାଏ ହ୍ୱାଏ ହ୍ୱାଏ, ଏତେ ଶୀଘ୍ର ସେମାନେ ଆଡମିଟ୍ କରିବେନି। ସେ ଖାଲି ଧୋତି ପିନ୍ଧିନାହାନ୍ତି। ଆପଣ ପ୍ରଭୁପାଦ 70 ବର୍ଷ ବୟସରେ ସେ ଯାଇଥିଲେ, ତାଙ୍କର ବହୁତ ବଡ଼ ମେଡିସିନ୍ କମ୍ପାନୀ ଥିଲା। ସେ ଏଇ ମୁଁ କହୁଥିଲି ନା, ସେ ଭଲ ପାଆନ୍ତିନି ବୈଷ୍ଣବମାନଙ୍କୁ। କାରଣ ସେ ସମୟରେ ଯେଉଁମାନେ ବୈଷ୍ଣବ ଥିଲେ ସେମାନେ ପାନ ଖାଉଥିଲେ, ଚା ଖାଇବେ, କୀର୍ତ୍ତନ କରିକି, ଦେଖୁନାହାନ୍ତି ଆଜିକାଲି ସବୁ କୀର୍ତ୍ତନ କରିକି ପଇସା ଗୋଟେ ଗ୍ରୁପ୍ ଆସୁନାହାନ୍ତି ଏବେ ସବୁ, ଦେ ଆର୍ ନଟ୍ ବୈଷ୍ଣବ, ସେ ଆର୍ ଇଟିଂ ଏନି ହୁଏ। ସେମାନେ ସବୁବେଳେ ଖାଉଛନ୍ତି, ସେମାନେ ଆମିଷ ବି ଭୋଜନ କରନ୍ତି, ନିଶା ବି, କିନ୍ତୁ କୀର୍ତ୍ତନଟାକୁ ଗୋଟେ ପେଶା, ଜୀବନର ପେଶା ନେଇଯାଇଛନ୍ତି। ଧର୍ମଟାକୁ କେବେ ଜୀବନର ପେଶା ବୋଲି ଗ୍ରହଣ କରିବା କଥା ନୁହେଁ। ଯେମିତି ଶ୍ୱାସ ପ୍ରଶ୍ୱାସଟା କ'ଣ ଆପଣଙ୍କର ମୋତେ କୁହନ୍ତୁ, ଶ୍ୱାସ ଯେଉଁ ଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏଇଟା ଆପଣଙ୍କର ସ୍ୱାଭାବିକ, ସେଭଳି ଧର୍ମଟା ଆମର ଜୀବନର ଗୋଟେ ସ୍ୱାଭାବିକ ଅଙ୍ଗ ହେବା ଦରକାର। ଏହା ଦେହରେ କୌଣସି ଜିନିଷ ଲଗେଇବା ଉଚିତ ନୁହେଁ। ଧର୍ମ ସହିତ ଧନକୁ ଲଗେଇବା ଉଚିତ ନୁହେଁ, ଧର୍ମ ସହିତ ଯଶକୁ ଲଗେଇବା ଉଚିତ ନୁହେଁ, ଧର୍ମ ସହିତ ମୋର ଗୋଟେ ପ୍ରତିଷ୍ଠା ରହୁ, ମୋର ଗୋଟେ କୀର୍ତ୍ତି ରହୁ, ଏ ଲାଗିଲା ମାନେ ଧର୍ମ ଆଉ ସୁନିର୍ମଳ ହେବନି। ପ୍ରଭୁପାଦଙ୍କର ଗୋଟେ ଭାରି, ସେ ସବୁବେଳେ ଆର୍ଗ୍ୟୁ କରୁଥିଲେ ବାପାଙ୍କ ସହିତ, ଆପଣ କାହିଁକି ଏ ବୈଷ୍ଣବମାନଙ୍କୁ ଘରୁ ଡାକୁଛନ୍ତି, ଏମାନେ ଗୋଟେ ଭଗବାନ ଗୋଟେ ସିରିୟସ୍ ନୁହନ୍ତି, ଏମାନେ ପାନ ଖାଉଛନ୍ତି, ଏମାନେ ନିଶା ଖାଉଛନ୍ତି, ଏମାନେ କେବଳ ଆସୁଛନ୍ତି ପ୍ରସାଦ ପାଇ ଦେଉଛନ୍ତି ପଳାଉଛନ୍ତି। ସେଥିପାଇଁ ତାଙ୍କର ବିଶ୍ୱାସ ନଥିଲା, ବିଶ୍ୱାସ ଏଇଟା ଥିଲା ଯେ ଏମାନେ କେହି ଶୁଦ୍ଧ ପିଓର ବୈଷ୍ଣବ ନୁହନ୍ତି। ସେଥିପାଇଁ ସେ ଭେଟିଥିଲେ, ତାଙ୍କର ଜଣେ ସାଙ୍ଗ ଥିଲେ, ତାହା ଡାକିଲେ, କହିଲେ ଦେଖ ତୁମେ ସବୁବେଳେ ସମସ୍ତଙ୍କୁ ଖରାପ ଭାବୁଛ, ସଂସାରରେ ଆଜି ଚାଲିଛି ସୂର୍ଯ୍ୟ ଅଛନ୍ତି, ଚନ୍ଦ୍ରମା ଅଛନ୍ତି, ଆମର ଗୁରୁଦେବ କୁହନ୍ତି ସତୀ ନାରୀ ଅଛନ୍ତି, ସାଧୁ ଅଛନ୍ତି, ଜଣେ ସଂସାର ଚାଲିଛି କେମିତି, ସବୁ ଲୋକ ଖରାପ ନୁହନ୍ତି, ସବୁ ଲୋକ ଖରାପ ଥାଆନ୍ତି ତାହେଲେ ଆପଣ କଲୋନୀରେ ରହିଛନ୍ତି କେମିତି। ଆମେ ଗୋଟେ ଷ୍ଟେଟମେଣ୍ଟରେ କହିଥିଲେ ଲୋକମାନେ ସବୁ ଖରାପ ହେଇଗଲେ, ଝିଅମାନେ ସବୁ ଖରାପ, ଆମେ ସମସ୍ତଙ୍କୁ ମେଜରିଟି ତ ରହୁଛି, ଆମେ କହିଦେଉଛୁ ତାହେଲେ ଆମେ ବଞ୍ଚିଛେ କେମିତି। ସବୁ ସବୁ ଝିଅ ଯଦି ଖରାପ ତାହେଲେ ସମସ୍ତଙ୍କ ଘର କ'ଣ ଭାଙ୍ଗି ଯାଇଛି, ଏଇଟା ଠିକ୍ ନୁହେଁ। ପ୍ରଭୁପାଦଙ୍କୁ ସେଇଟା ବୁଝେଇଦେଲେ ତାଙ୍କ ସାଙ୍ଗ, ତୁମେ ସବୁବେଳେ ସାଧୁଙ୍କୁ ଏମିତି ଦୃଷ୍ଟିରେ ଦେଖନି। ହଁ, ସାଧୁ ବେଶ ଧରି ରାବଣ ସୀତାଙ୍କୁ ହରଣ କରିଥିଲା, କିନ୍ତୁ ରାବଣର ଭାଇ ବିଭୀଷଣ ସାଧୁ ଥିଲା, ସେ ତାକୁ ଚିହ୍ନି ପାରିନି, ସାଧୁ ପାଖରେ ରହିକି ସାଧୁକୁ ଚିହ୍ନି ପାରିନି, କିନ୍ତୁ ସାଧୁ ବେଶ ନେଇଗଲା। ରାବଣ କେଉଁ ବେଶ ଆସିଲା, ସାଧୁ ବେଶରେ ଆସିଲା, କିନ୍ତୁ ତା ଭାଇ ଥିଲା ସାଧୁ, ଦିନେ ତା ଭାଇ କଥାଟା ବୁଝିନି, ଭାଇ କିନ୍ତୁ ଦିନେ ଜାଣିନି ଯେ ସେତେବେଳେ ସାଧୁ ବୋଲି, କିନ୍ତୁ ସାଧୁ ବେଶଟା ନେଇ ଚାଲିଗଲା। କେହି ଯେ ସାଧୁ ବେଶ ନେଇଯାଇକି ଯେ ଭୁଲ କାମ କରୁଛି ମାନେ ଯେ ଜଗତରେ ସାଧୁ ନାହାନ୍ତି, ସେଇଟା ସମ୍ଭବ ନୁହେଁ। ଭଗବାନ ଅଛନ୍ତି ମାନେ ଭକ୍ତ ଅଛନ୍ତି। ତେଣୁ ସେ ପ୍ରଥମ ଭେଟିଲେ ଭକ୍ତି, ସେ ଦାନେଶ୍ୱର ଠାକୁରଙ୍କୁ, ସେ ବସିଥାନ୍ତି ବ୍ରହ୍ମଚାରୀ ତ ବସିଥାନ୍ତି, ସେମିତି ପ୍ରଥମ ପ୍ରଭୁପାଦ ପ୍ରଣାମ କଲେ। ପ୍ରଣାମ କରିବା ମାତ୍ରେ ସେ ତାଙ୍କୁ ଆଦେଶ ଦେଲେ, ଦେଖ କାରଣ ପ୍ରଭୁପାଦ ସେତେବେଳେ ଇଂଲିଶରେ କହୁଥିଲେ, ଫ୍ଲୁଏଣ୍ଟ ଇଂଲିଶ ପ୍ରଭୁପାଦ କୁହନ୍ତି, ଇଂଲିଶ ମିଡ଼ିୟମରେ ପାଠ ପଢ଼ିଥିଲେ, ସେତେବେଳକୁ ବିବାହ କରିସାରିଛନ୍ତି, ତାଙ୍କର ମେଡ଼ିସିନ ଫ୍ୟାକ୍ଟ୍ରି ଚାଲିଛି ପ୍ରୟାଗ କେମିକାଲ୍ସ, ପ୍ରୟାଗରେ ଆହ୍ଲାବାଦରେ ଚାଲିଛି, କାଲକାଟାରେ ବି ଚାଲିଛି। ସେ ଗୋଟେ ତାଙ୍କ କଥା କହିଲେ, ଦେଖ ତୁମେ ଗୋଟେ ଜଣେ ଏଜୁକେଟେଡ୍ ପର୍ସନ, ତୁମେ ଚୈତନ୍ୟ ମହାପ୍ରଭୁଙ୍କର ମାଣ୍ଡଟା କାହିଁକି ପ୍ରଚାର କରୁନ, ଭଗବାନଙ୍କର ମାଣ୍ଡଟା କାହିଁକି କାହିଁକି ନାମଟା ପ୍ରଚାର କରୁନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସେ କହିଲେ କ'ଣ ଆବଶ୍ୟକତା ଅଛି, ଯେମିତି ଯଦି କେହି ଆମର ଭଗବାନଙ୍କର ନାମ କରିବା କ'ଣ ଆବଶ୍ୟକତା ଅଛି, ଭଗବାନଙ୍କୁ ଡାକି ଆମର କ'ଣ ଆବଶ୍ୟକତା ଅଛି, ସେ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିଥିଲେ। ଆମର ଦେଶ ପାଇଁ କରିବାର ଅଛି, କାରଣ ଦେଶ ହେଉଛି କ'ଣ ପରାଧୀନ, ବ୍ରିଟିଶର୍ସମାନେ ଆମକୁ ଶାସନ କରୁଛନ୍ତି। ପ୍ରଭୁପାଦ ଥିଲେ ସମସାମୟିକ କାର ସୁଭାଷ ଚନ୍ଦ୍ର ବୋଷଙ୍କର। ସୁଭାଷ ଚନ୍ଦ୍ର ବୋଷ ତ ଦେଶ ସ୍ୱାଧୀନ କରିବା ପାଇଁ ଚାହୁଁଥିଲେ। ଦେଖନ୍ତୁ ଦେଶଭକ୍ତ ବି ଜଗତରେ ରହିବେ, ଦେଶଭକ୍ତ ରହିବେ କି ନାହିଁ, ଦେଶଭକ୍ତ ରହିବେ, ଭଗବାନଙ୍କର ଭକ୍ତ ସମସ୍ତଙ୍କର ଆବଶ୍ୟକ ଅଛି, ବ୍ରାହ୍ମଣର ଆବଶ୍ୟକ ଅଛି, ଶୂଦ୍ରର ଆବଶ୍ୟକ ଅଛି, କ୍ଷତ୍ରିୟର ଆବଶ୍ୟକ ଅଛି, ବୈଶ୍ୟର ଆବଶ୍ୟକ ଅଛି। ଆମ ଆମ ଶରୀରରେ ହାତ ଆବଶ୍ୟକ ଅଛି କି ନାହିଁ, ପାଦ ଆବଶ୍ୟକ ଅଛି କି ନାହିଁ, ପେଟ ଆବଶ୍ୟକ ଅଛି କି ନାହିଁ, କିନ୍ତୁ ମୁଣ୍ଡଟା ବି ଆବଶ୍ୟକ ଅଛି। କିନ୍ତୁ ମନେ ରଖିବା ଦରକାର, ଚଳଉଛି କିଏ ଶରୀରଟାକୁ, ମୁଣ୍ଡ। ସେଠି ଦେଶଭକ୍ତ ରହିବେ, ଜାତିର ଭକ୍ତ ରହିବେ, ସମସ୍ତେ ରହିବେ, କିନ୍ତୁ ହେଡ୍ ରହିବା ଦରକାର। ହେଡ୍ ହେଉଛନ୍ତି କିଏ, ଯେଉଁମାନେ ବ୍ରାହ୍ମଣ ଶ୍ରେଣୀର। ସେଥିପାଇଁ ଭଗବାନ ରାମଚନ୍ଦ୍ର ମହାପ୍ରଭୁଙ୍କ ପାଖରେ ବଶିଷ୍ଠ ରହିଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଗୁରୁ ରହିଥିଲେ, ସମସ୍ତଙ୍କର କୁଳଗୁରୁ ଥିଲା, କାହାର କୁଳଗୁରୁ ନଥିଲା, କାହିଁକି ନା ବ୍ରାହ୍ମଣ ହେଡ୍ଟା ଦରକାର। ଆଉ ଯେ ସାଧୁମାନଙ୍କର ଆବଶ୍ୟକ ନାହିଁ, ଏଇଟା ଠିକ୍ ନୁହେଁ। ପ୍ରଭୁପାଦଙ୍କର ଯେଉଁ ଆଇଡିଆ ଥିଲା, ସେତେବେଳେ ପ୍ରଭୁପାଦ ସାଙ୍ଗେ ସାଙ୍ଗେ ପ୍ରଶ୍ନ କଲେ, ସେ ଦେଶଭକ୍ତ ଥିଲେ ସେତେବେଳେ। ଦେଶ ପରାଧୀନ, ଆମେ ଦେଶ ଭାରତବର୍ଷକୁ ସ୍ୱାଧୀନ କରିବା, ତାପରେ ଭଗବାନ କଥା ପ୍ରଚାର କରିବା। ସେତେବେଳେ ତାଙ୍କର ଗୁରୁଦେବ ଗୋଟେ କଥା କହିଥିଲେ, ସେଥିରେ ପ୍ରଭୁପାଦଙ୍କର ଲାଇଫ ପରିବର୍ତ୍ତନ ହେଲା। ଜୀବ ଦେଶ ସ୍ୱାଧୀନ ହଉ ବା ପରାଧୀନ ହଉ, ଜୀବ ସବୁବେଳେ ପରାଧୀନ। ଆମେ ସବୁବେଳେ ପରାଧୀନ ନାହାନ୍ତି, ଏ ଶରୀର ପରାଧୀନ ଆଉ। ଆପଣଙ୍କୁ ବାଥରୁମ୍ ଲାଗିଲେ ଆପଣ ଅଟକେଇ ପାରିବେ, ଆପଣ ନିଦ ଲାଗିଲେ ଆପଣ ଅଟକେଇ ପାରିବେ, ଆପଣଙ୍କୁ ଶୋଇବାକୁ ପଡ଼ିବ, ଆପଣଙ୍କୁ ଖାଇବାକୁ ପଡ଼ିବ, ଏ ଶରୀରର କଣ୍ଟ୍ରୋଲ ଆମେ ପରାଧୀନ ଅଛେ। ଦେଶ ବର୍ତ୍ତମାନ ତ ଭାରତ ସ୍ୱାଧୀନ ହେଇଗଲା, ଆମକୁ କିଏ ଶାସନ କରୁଛି କି? ତାହେଲେ ଆମ ଲୋକ ଭିତରେ ପୁଣି ଏତେ ପାଟିକି ମାଡ଼ପିଡ଼ି କାହିଁ ଲାଗୁଛନ୍ତି? ଜୀବ ସବୁବେଳେ ପରାଧୀନ, ଜୀବକୁ ଏ ଜଗତରୁ ବାହାରିବାର ଅଛି। ସେଇଟା ତାଙ୍କୁ ବହୁତ ଭଲ ଲାଗିଲା, କିନ୍ତୁ ସେ ମନ ଭିତରେ ରଖିଲେ ଏବଂ 70 ବର୍ଷ ବୟସରେ ବିଦେଶକୁ ଗଲେ। ବିଦେଶରେ ଯାଇକି କିଛି କରିନାହାନ୍ତି, ଆମର ଯେଉଁ ସଂସ୍କୃତିଟାକୁ, ଯେଉଁ ହରିନାମ, ଭଗବତ ଗୀତା, ଭାଗବତମ, ଏ ବୈଷ୍ଣବ ସଂସ୍କୃତିକୁ ସେ ପ୍ରଚାର କଲେ। ସେ ସମୟରେ 70 ବର୍ଷ ବୟସରେ ସେ 10,000 ବିଦେଶୀମାନଙ୍କୁ କନଭର୍ଟ କରିଥିଲେ ହିନ୍ଦୁ ଧର୍ମ। ମୁଁ ପ୍ରଥମେ ଆପଣଙ୍କୁ କହିଥିଲି ନା, ଯେଉଁ ବିଦେଶୀମାନେ ଆମକୁ ଶାସନ କରିଥିଲେ, ଆମ କଲଚର୍କୁ ନଷ୍ଟ କରିଥିଲେ, ତାଙ୍କୁ ଆମ କଲଚର୍ଟା ଦେଲେ। ସେଥିପାଇଁ ପ୍ରଭୁପାଦ ଯେତେବେଳେ ପଚରାଯାଏ, ଆପଣ କାହିଁକି ବିଦେଶ ଆସିଛନ୍ତି, ବିଦେଶକୁ ସମସ୍ତେ ଆସିଛନ୍ତି ଟଙ୍କା ନେବା ପାଇଁ କି ବିଦେଶକୁ? କୁହନ୍ତୁ ଆପଣ ଜଣେ ବର୍ତ୍ତମାନର ଜଣେ ଲୋକ ମୋତେ କୁହନ୍ତୁ ଯେ ବିଦେଶ ଯାଉଛି, କାହିଁକି ଯାଉଛି, କାହିଁକି ଯାଉଛି, ଅର୍ଥ ପାଇଁ। ଆଉ କୁହନ୍ତୁ ମୋତେ, ବିଦେଶୀମାନେ ଭାରତୀୟ କାହିଁକି ଆସୁଛନ୍ତି, ଭାରତକୁ କାହିଁକି ଆସୁଛନ୍ତି, ଅର୍ଥ ପାଇଁ? ସେମାନେ କାହିଁକି ଆସୁଛନ୍ତି, ଆମ ସଂସ୍କୃତି ନେବା ପାଇଁ। ଏବେ ବି ଆପଣ ବୁଝନ୍ତୁ, ତାଙ୍କର ଡଲାର ହେଲା, ତାଙ୍କର ଗୋଟେ ଟଙ୍କାଟା 82 ଟଙ୍କା, ଆମର ସିଏ ଧନୀ ନା ଆମେ ଧନୀ, ସିଏ ଆମ କତିରେ କ'ଣ ଟଙ୍କା ରୋଜଗାର କରିବେ ଆସୁଛନ୍ତି? ସେ ଆମ କତିରେ ସଂସ୍କୃତି ନେବା ପାଇଁ, ଆମ ସଂସ୍କୃତି ସିଏ ନଷ୍ଟ କରିଥିଲେ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଭକ୍ତି ବିନୋଦ ଠାକୁରଙ୍କର ଯୋଜନା ଥିଲା, ତୁମେ ଯାଅ ତାଙ୍କୁ ଧୋତି ପିନ୍ଧାଅ, ସେମାନେ ହାତରେ ଖାଆନ୍ତିନି। ଏ ଯେଉଁ କଣ୍ଟା ଚାମଚ ଆମର ଆଜିକାଲି କ'ଣ ସେଗୁଡ଼ା ସବୁ ଖାଉଛନ୍ତି, ଖାଉଛନ୍ତି ଲୋକମାନେ ସବୁ, କ'ଣ ଫାଷ୍ଟଫୁଡ଼ରେ ଖାଉଛନ୍ତି, ତାଙ୍କର ହାତରେ କି ଖାଆନ୍ତିନି, ଆଉ ମୁହଁ ବି ଧୋଅନ୍ତିନି। ଏସବୁ କ'ଣ, ଏଇଟା ଟିସୁ ପେପର ରଖିବେ, ମୁହଁ ପୋଛିଦେବେ, ଫୋପାଡ଼ିଦେବେ, ତାଙ୍କର ସବୁ କିଛି ନାହିଁ, ସ୍ନାନ ଟାନ ବି କରନ୍ତିନି। ଏ ଶୀତ ଦିନ ହେଲା ଯେମିତି ଶୀତ, ବର୍ତ୍ତମାନ ମାଇନସ୍ ଟେମ୍ପରେଚର, ସବୁଆଡ଼େ ହିଟର ଲାଗିଥିବ, ରୁମ୍ ଗୁଡ଼ାକରେ ସବୁ ହିଟର ଲାଗିଥିବ, ଯେଉଁ ବାଥରୁମ୍କୁ ଆପଣ ଯିବେ କିଛି ନାହିଁ, ଫ୍ଲାଇଟ୍ ଗୁଡ଼ାକରେ ହେଇଗଲାଣି, ଆଉ ପେପର ହେଇଗଲାଣି, ଆଉ ସ୍ନାନ ସୂଚ ତାଙ୍କର କିଛି ନାହିଁ। ସବୁ ଏଇଭଳିଆ ତାଙ୍କୁ, ସେଥିପାଇଁ ମ୍ଲେଚ୍ଛ ଯବନ ଶବ୍ଦ ଅଛି କି ନାହିଁ, ପରିଷ୍କାର ପରିଚ୍ଛନ୍ନ ସେମାନଙ୍କର କିଛି ନଥିଲା। ଯିଏ ଆମକୁ ମ୍ଲେଚ୍ଛ କରିବା ପାଇଁ ଚାହୁଁଥିଲେ, ଆମର ହେଇଗଲାନି, ଆମର ବର୍ତ୍ତମାନ ନାହିଁ କି ଆଜ୍ଞା, ଆଉ କ'ଣ, ଆଉ କ'ଣ, କିଏ ସ୍ନାନ, କେହି ବାଥରୁମ୍ ଗଲାପରେ କିଏ ସ୍ନାନ କରୁଛି? ଆଗରୁ ମା ମାନେ, ମୁଁ ଛୋଟ ପିଲାବେଳେ ଦେଖିଛି, ଗଞ୍ଜାମରେ ଏବେ ବି ଦେଖିବେ, ଛୋଟ ଝିଅମାନେ ଯେତେବେଳେ ଯିବ ବାଥରୁମ୍, ଯିଏ ତାଙ୍କର କପଡ଼ା ଅଲଗା, ସେଟା ଗାଧୋଇ ଘରକୁ ବସିବେ, ବର୍ତ୍ତମାନ ସେଇଠି ଡୋର ଖୋଲି ଦେଉଛନ୍ତି, ସେଇଠି ବାଥରୁମ୍, ବାଥରୁମ୍ ପଶିଲେ ସେ ପୁଣି ସେଇ ସେଇ କପଡ଼ାରେ ଚାଲିଲେ, ପୁଣି ବେଡ୍ ଭିତରେ ପଶିଗଲେ, ସେଥିରେ ଗଲେ ବାଥରୁମ୍ରେ ପଶିଲେ, ଆରେ ତୁମେ ସାଇନ୍ସ ହିସାବରେ ଦେଖ, ତୁମେ ଘର ଭିତରେ ଗୋଟେ ବାଥରୁମ୍ କରିଛ ନା? ଆଉ ଯଦି କରିଛ, ୱାର୍ଲଡ ଏଜ୍ ବର୍ତ୍ତମାନ ସିଚୁଏସନ୍ ସେମିତି ହେଇଗଲାଣି, କମ୍ ସେ କମ୍ ୟୁ ହାଭ୍ ଟୁ ଚେଞ୍ଜ ୟୋର୍ ଡ୍ରେସ୍। ତୁମ କପଡ଼ାଟାକୁ ବିଜ୍ଞାନ ହିସାବରେ ତୁମେ ମଳତ୍ୟାଗ କରୁଛ, ତୁମ ଶରୀରରେ ବହୁତ ଜୀବାଣୁ, ମଳରେ ବି ଜୀବାଣୁ ନାହାନ୍ତି, ସେଗୁଡ଼ା ତୁମ କପଡ଼ାରେ ଲାଗିବେ। ଆଉ ତୁମେ ସେଇଟାକୁ ଧରିକି ପୁଣି ଆସୁଛ ଘର ଭିତରକୁ, ଏଗୁଡ଼ା ସବୁ ବିଦେଶ ସଂସ୍କୃତି। ତାହେଲେ ପ୍ରଭୁପା ଯାଇଛନ୍ତି 70 ବର୍ଷ ବୟସରେ ଏଗୁଡ଼ା ସବୁ ଶିଖେଇଲେ, ତୁମେ ଆମିଷ ଖାଇପାରିବନି, ତୁମେ ହାତରେ ପ୍ରସାଦ ପାଇବାକୁ ପଡ଼ିବ, ତୁମକୁ ଭଗବାନଙ୍କୁ ଭୋଗ ଲଗେଇବାକୁ ପଡ଼ିବ। ଭେଜିଟେରିଆନ୍ ପ୍ରଥମ ଭେଜିଟେରିଆନ୍ ତାଙ୍କୁ ପ୍ରସାଦ ଦିଆନ୍ ପୁରା ପ୍ରସାଦ ପାଇବାକୁ ପଡ଼ିବ, ଭଗବାନଙ୍କୁ ଭୋଗ ଲଗେଇବାକୁ ପଡ଼ିବ, ତୁମେ ଶିଖେଇଲେ। ଧର୍ମର ଗୋଟେ ଧର୍ମର ଏତେ ବଡ଼ ଶକ୍ତି ରହିଛି, ଆଜି ଭାରତ ବୁଝିପାରୁନି ନା? ଭାରତ ବୁଝିବ କେତେବେଳେ, ଯେତେବେଳେ ବିଦେଶୀ ପଛରେ ଗୋଡ଼େଇ 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 ଆମର ପୁଅ ଝିଅ ଆମର ସଂସ୍କୃତିଟା ନଷ୍ଟ ହେଇଯିବ, ସେତେବେଳେ ଆମ ସଂସ୍କୃତିକୁ ବୁଝିବେ। ତାଙ୍କର ସବୁ ଚାଲିଲାଇଛି ନା? ଆଉ ଆପଣ ଭାବୁଛନ୍ତି ବିଦେଶରେ ବିବାହ କରିବା ସହଜ ବୋଲି, ଏଇଟା ସବୁ ବିବାହ ନୁହେଁ। କ'ଣ ଆଜିକାଲି ଇଂଲିଶରେ କହୁଛନ୍ତି ଲିଭ୍ ଇନ୍ ନା କ'ଣ କହୁଛୁ? କୋର୍ଟ ମ୍ୟାରେଜ୍ କରିଥିବେ, 2 ମାସ ଯାଇନଥିବ, 2 ଦିନ ଯାଇନଥିବ, ତାପରେ ମୁଣ୍ଡ ରଖିବ, ତୋ କଥା ରହିବିନି। ତାଙ୍କର କୋର୍ଟ ମ୍ୟାରେଜ୍ ମାନେ ଇଟ୍ ଇଜ୍ ନଟ୍ ଇଜି, ତାଙ୍କର ମ୍ୟାରେଜ୍ କରିବା ଗୋଟେ ଇଜି ନୁହେଁ, ଡିଭୋର୍ସ ଇଜ୍ ନଟ୍ ଅଲ୍ସୋ ଇଜି। ଗଭର୍ଣ୍ଣମେଣ୍ଟ କୌଣସି କେସ୍କୁ ମାନେ ଡିଭୋର୍ସ କେସ୍କୁ ଆକ୍ସେପ୍ଟ କରେନି, ସେଥିପାଇଁ ସେ ମେଡିଏଟର୍ସ ରଖିଛି ପଇସା ଦେଖି। ତୁମେ ତାଙ୍କୁ ସଲ୍ଭ କର, ତାଙ୍କର ଫାଦର୍ ମଦର୍ ପୁଅ ବାପା ନାଁରେ କେସ୍ କରିବ। ଛୋଟ ପିଲାଟା ତାକୁ ତା ମା' ଯଦି ଗାଳି ଦେଇଦେବ, ସାଙ୍ଗେ ସାଙ୍ଗେ କେସ୍ କରିଦେବ ତା ନାଁରେ। ତାଙ୍କ ପାଇଁ ଚାଇଲ୍ଡ ପ୍ରୋଟେକ୍ସନ୍, ଚାଇଲ୍ଡ ପାଇଁ ଚାଇଲ୍ଡ କେୟାର ସେଣ୍ଟର ସବୁ ଅଛି। ଆମର ଏଠି ଭୋଟ୍ମାନେ ସବୁ କାମ କରୁଛନ୍ତି, ଏବେ ଏଇ ଭୁବନେଶ୍ୱର ସିଏ ଅଛି, ସେ କାମ କରେ ସେଥିରେ। ଟିକେ ଛୁଆ ସବୁ ପାଗଳ ଭଳିଆ ହେଇଥିବେ, ବାଡ଼େଇବେ, ମାରିବେ, ତାଙ୍କ ବାପା ଆଣି ଛାଡ଼ିଦେବେ ସେଠି। ଏଇ ସଂସ୍କୃତିଟା, ଏଇ ସଂସ୍କୃତିର ପ୍ରଭାବଟା ଭାରତବର୍ଷ ବର୍ତ୍ତମାନ ବୋହିଯାଉଛି। ସେଥିପାଇଁ ଆମ ମନ୍ତ୍ରୀ, ଆମର ଶିକ୍ଷାବିତ୍, ଆମର ସମସ୍ତେ ଯାଉଛନ୍ତି ବିଦେଶକୁ ନା? ଆଉ ବିଦେଶ ଟେକ୍ନୋଲୋଜି ଶିଖିକି ଆସୁଛନ୍ତି, ଆମ ରାସ୍ତା ସେମିତି ଓସାର ହେବ, ଆମର ଘର ସେମିତି ହେବ, ଆମର ଆରେ ସବୁ ହେଇଯିବ, ସବୁ ହେଇଗଲା। ଆପଣ ଆପଣମାନେ ଜନ୍ମ ହେଇଥିବେ କେତେ ବର୍ଷରେ? 20 ବର୍ଷ 30 ବର୍ଷ 50 ବର୍ଷ ଭିତରେ। ଆପଣ ଟିକେ ପଛକୁ ଫେରନ୍ତୁ, ଆମେ ଯେତେବେଳେ ଯୁବକ ଥିଲେ ବା ଆମେ ଛୋଟ ପିଲା ଥିଲେ, ସେତେବେଳେ ଆପଣଙ୍କ ବାପା କଥା ଚିନ୍ତା କରନ୍ତୁ। ଆପଣ ତ ଆଜି ବାପା ହେଇଗଲେଣି, ଆପଣଙ୍କ ବାପା ଯେତିକି ସୁଖର ଥିଲେ ଆପଣ ସେତିକି ସୁଖର ଅଛନ୍ତି? ଆପଣଙ୍କ ମା ଯେତିକି ସୁଖର ଥିଲେ ଆପଣଙ୍କ ସ୍ତ୍ରୀ ସେତିକି ସୁଖର ଅଛନ୍ତି? କାହିଁକି? କିନ୍ତୁ ଯଦି ହିସାବ କରାଯାଏ, ଆପଣ ତାଙ୍କଠୁ ବହୁତ ପଇସା ଆପଣଙ୍କ ପାଖରେ ଅଛି, ଫେସିଲିଟିଜ୍ ବି ଅଛି, କ'ଣଟା ଅଭାବ ଅଛି? ଭାରତବର୍ଷ ଖୋଜିବା ଦରକାର ଆମ କତିରେ କ'ଣ ଅଭାବ ରହିଛି। ପ୍ରଭୁପାଜୀ ମହାରାଜ କୁହନ୍ତି, ଦେଖ ତୁମେ ଖାଲି ଆମେ କେତେ ସୁଖରେ ଅଛେ, ଆମ ମେଡିକାଲ କହିବ ଯେ ପଟାମୁଣ୍ଡେ ଗୋଟେ ଜାଗା, ସେଠି ଦେଖିଲା ବେଳକୁ କ'ଣ ଦେଖିଲେ, ଏଇଟା କ'ଣ ସେଠି, କ'ଣ ଗୋଟେ ସିଟି, କ'ଣ କ'ଣ ସେଠି ବାହାରିନି, ସେ ପେଟ୍ରୋଲ ଟାଙ୍କି ପାଖରେ ସେଠି ଗୋଟେ ବାହାରିଲାଣି, ସ୍କାନିଂ ପାଇଁ କ'ଣ ଗୋଟେ ଲେଖା ହେଇଗଲାଣି। ପ୍ରତି ଗାଁ ଗହଳି ବ୍ଲକ ମାନଙ୍କରେ ଦେଖିବ ବଡ଼ ବଡ଼ ମେଡିକାଲ। ଆଗରୁ ମେଡିକାଲ ଥିଲା କୁଆଡ଼େ? କୌଣସି ଲୋକକୁ ମେଡିକାଲରେ ସେ କାହାକୁ ଡାକୁଥିଲା? ଭଗବାନଙ୍କୁ, ସେ ପ୍ରଭୁଙ୍କୁ ଡିପେଣ୍ଡ କରୁଥିଲା। କ'ଣ ଏଇ ଯେଉଁ ଆମର କ'ଣ ଥିଲା, ଆୟୁର୍ବେଦିକ ଔଷଧ ଟିକେ ଦେଉଥିଲେ, ଲାଷ୍ଟଲି ତାଙ୍କୁ କେହି ଗୋଟେ ସିଭିୟର କାମ ହେଲେ ତାଙ୍କୁ କଟକ ମେଡିକାଲ ନେଉଥିଲେ। ଆମର ଏତେ ଚେଞ୍ଜେସ୍ କାହିଁକି ହେଇଛି? ଆମେ ରୋକିପାରିବାନି, ବର୍ତ୍ତମାନ ବିଜ୍ଞାନ ଯେଉଁ ଦିଗରେ ଚାଲୁଛି ନା, ସେଥିପାଇଁ ଗୋଟେ ଷ୍ଟେଟମେଣ୍ଟ ଦେଇଥିଲେ ଆଇନଷ୍ଟାଇନ, ମୁଁ ଆପଣଙ୍କୁ ଗୋଟେ ଦିନରେ କ'ଣ କହିବି, ଖାଲି ସଂକ୍ଷେପରେ କହିଦେଇଯାଉଛି। ପ୍ରଭୁପାଦ କାହିଁକି ମିଶନଟା ଇସ୍କନ କରିଛନ୍ତି, ତାର ଉଦ୍ଦେଶ୍ୟ ହେଲା ଲୋକମାନେ ଯେଉଁ ଜାଗା, ଆପଣ ବିଜନେସ୍ କରୁଛନ୍ତି ବିଜନେସ୍ କରନ୍ତୁ, ଆପଣ ଯେଉଁ ଘରେ ଶିକ୍ଷିତ ଲୋକ ଶିକ୍ଷିତ କାମ କରନ୍ତୁ, କିନ୍ତୁ ଆପଣ ଫେରନ୍ତୁ, ଭଗବାନଙ୍କୁ ଟିକେ ଭଜନ କରନ୍ତୁ, ଆଶ୍ରୟ କରନ୍ତୁ। ନହେଲେ ଅସୁବିଧାଟା କ'ଣ ହେବ, ଆପଣ ସବୁ ପାଇଲା ପରେ ବି ଏ ବିଦେଶୀ ହେଇଯିବେ। ବିଦେଶୀମାନେ କ'ଣ ଜାଣିଛନ୍ତି ଆପଣ, ବିଦେଶୀମାନଙ୍କ ଡଷ୍ଟବିନ୍ରେ ସବୁଠୁ ଅଧିକା ଥାଏ ସ୍ଲିପିଂ କ୍ୟାପସୁଲ। ତାଙ୍କର ଗୋଟେ ପ୍ରୋବ୍ଲେମ୍ ହେଉଛି, ତାଙ୍କ ଗାର୍ବେଜ୍ ଯେଉଁଠି ପଡ଼େ ସବୁଠୁ ଅଧିକା ଥିବ କ'ଣ, ଶୋଇବା ପାଇଁ କ୍ୟାପସୁଲ ଖାଇବେ, ମାନେ ଏତେ ସ୍ଟ୍ରେସ୍, ଆମର ସବୁ ସେମିତି ଆସିଯିବ, ମାନସିକ ଚିନ୍ତା ସବୁ ବଢ଼ିଯିବ। ଆମେ ଯେଉଁ ଛାଡ଼ିଦେଲେ ଆମ ସଂସ୍କୃତିଟାକୁ ଭୁଲିଗଲେଣି ପୁରା ପୁରା, ଆଉ ନାହିଁ, ଆମର ସବୁ ବଦଳିଗଲା, ଖାଇବା ପିଇବା, ଆଜି ଯାହା ଘରେ ଦେଖିବେ ରାତି 12 ପୂର୍ବରୁ କାହାର ଲାଇଟ୍ ବନ୍ଦ ହେଉନି। କିନ୍ତୁ ଆମେ ଛୋଟବେଳେ ପଢ଼ୁଥିଲୁ, ଆର୍ଲି ଟୁ ବେଡ୍ ଆର୍ଲି ଟୁ ରାଇଜ୍ ମେକ୍ସ ୟୁ ହେଲ୍ଦି ୱେଲ୍ଦି ଆଣ୍ଡ ୱାଇଜ୍। କୁଆଡ଼େ ଗଲେ, ଆମର ପାଖରେ କୌଣସି ଶାରୀରିକ ଶୃଙ୍ଖଳା ନାହିଁ, ପାରିବାରିକ ଶୃଙ୍ଖଳା ନାହିଁ, ନୈତିକ ଶୃଙ୍ଖଳା ନାହିଁ, ସବୁ ଭାଙ୍ଗି ଦେଇଛନ୍ତି। ଏତେ ଏବେ ବିଜ୍ଞାନ ନାଁରେ, ଭୋଗ ନାଁରେ, ଅର୍ଥ ନାଁରେ, ଯଶ ନାଁରେ ସମସ୍ତେ ହେଲ୍ପ କରୁଛନ୍ତି, ବୈଜ୍ଞାନିକମାନେ ହେଲ୍ପ କରୁଛନ୍ତି, ସମସ୍ତେ କହୁଛନ୍ତି ହଁ ତୁମେ କର, ତୁମେ ଠିକ୍ ଅଛି, କିଛି ଅସୁବିଧା ନାହିଁ, ପଇସା କମାଅ, ତୁମର ଜଗତର ସବୁକିଛି ହେଇଯିବ। ଯେ ପଇସା ଦ୍ୱାରା ସବୁ କିଛି ସମାଧାନ ହେଇଥାନ୍ତା, ତାହେଲେ କେବେ ହେଲେ ବିଦେଶୀ ଲୋକମାନେ ଭକ୍ତ ହେଇନଥାନ୍ତେ, ସେମାନେ ପାଗଳ ହେଇନଥାନ୍ତେ। ସେମାନେ କାହିଁକି ଆଜି ଭାରତୀୟ ସଂସ୍କୃତି ପାଇଁ ପାଗଳ? ଆଇନଷ୍ଟାଇନ୍ ଗୋଟେ ଷ୍ଟେଟମେଣ୍ଟ ଲେଖିଛନ୍ତି ଯେ ରିଲିଜିଅନ୍ ୱିଦାଉଟ୍ ସାଇନ୍ସ ଇଜ୍ ବ୍ଲାଇଣ୍ଡ। ସାଇନ୍ସ ୱିଦାଉଟ୍ ରିଲିଜନ୍ ଇଜ୍ ଲେମ୍। ଦେଖନ୍ତୁ ସେମାନେ ସବୁ ପାଶ୍ଚାତ୍ୟ ବିଜ୍ଞାନ ବୈଜ୍ଞାନିକ ଥିଲେ, ସେମାନେ ସବୁ ଷ୍ଟେଟମେଣ୍ଟ ଲେଖି ରିଆଲାଇଜେସନ୍ ଲେଖି ଦିଆଯାଇଛନ୍ତି। ସାଇନ୍ସ ୱିଦାଉଟ୍ ସେ କରିଥିଲେ, କେଉଁ ତୀର୍ଥକୁ ଯାଇଥିଲେ, ଦାନ ଦେଇଥିଲେ, ସେ ସିମ୍ପଲି ରାମ 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 ନାମ କରିଥିଲେ। ତାର ଗୋଟିଏ ଆମ ପିଲା ଛୁଆଙ୍କୁ ଆମେ ଏତେ ଏଜୁକେସନ୍ ଦେଇକି ଏତେ ଟ୍ରେନିଂ ଦେଇକି ଗୋଟିଏ ଛୋଟ ପିଲାକୁ ଆମେ କଣ୍ଟ୍ରୋଲ କରିପାରୁନି, ତାର ନେଚରଟାକୁ ଚେଞ୍ଜ କରିପାରୁନି। ତେଣୁ ଜଣେ ଭଗବାନଙ୍କର ନାମ ଗଲା ପରେ ଜଣେ ନିଶା କେମିତି ଛାଡ଼ି ଦେଉଛି? ବୈଜ୍ଞାନିକମାନେ କାହିଁକି ଏଇଟା ପ୍ରଶ୍ନ କରୁନାହାନ୍ତି? ତୁମେ ନିଶା ଛାଡ଼ିବା ପାଇଁ କେତେ ପ୍ରକାର ଦେଖୁଛ ନା, କେତେ ପ୍ରକାର ଆଡ଼ଭର୍ଟାଇଜମେଣ୍ଟ, ମଦ ବୋଟଲରେ ଲେଖା ହେଇଛି ମଦ ପିଅନ୍ତୁନି, ପୁଣି ନ୍ୟାସନାଲ୍ ହାଇୱେ କରରେ କ'ଣ କ'ଣ ହେଉଛି ଆକ୍ସିଡେଣ୍ଟ ବୋଲି କି କ'ଣ ହେଉଛି ବୋଲି କୁହାଗଲା, ନ୍ୟାସନାଲ୍ ହାଇୱେରୁ କେତେ ଭିତରେ ତୁମେ କରିବ। ଏବେ ମୁଁ କେଉଁଠି ଯାଉଥିଲି ତ, ହଁ, ଆସି ଭୁବନେଶ୍ୱରରେ ଗଲାବେଳକୁ ସେ ରାସ୍ତାରେ ପଡ଼େ, ଦୋକାନ ଖୋଲା ଅଛି। ଆରେ ମୁଁ କହିଲି ଇଏ କି, ମୁଁ ତ କେବେ ମୁଁ ଯୁଆଡ଼େ ଯାଏ ସବୁ ଷ୍ଟଡି କରେ, ଏ ଲୋକମାନେ କ'ଣ ହେଉଛନ୍ତି? ଆରେ ଦୋକାନ ଖୋଲା ଅଛି ମାନେ କ'ଣ ତା ଅର୍ଥ, ଦୋକାନ ନାଁ ଲେଖା ହେଇଥିବ କି ଗ୍ରୋସରୀ ଦୋକାନ, ଦୋକାନ ଖୋଲା ଅଛି। ମୁଁ ଚାରିଥର ଗଲେଣି ସେପଟେ ଦେଖିଲି, ଆରେ ଦୋକାନ ଖୋଲା ଅଛି ମାନେ କ'ଣ? ତାର ଗାଡ଼ି ସେଠି ଥର ଭଗବାନ ଦ୍ୱାରା ଗାଡ଼ିଟା ସ୍ଲୋ ହେଇଗଲା, ମୁଁ ଅନେକ ସେଟା ମଦ ଦୋକାନଟା। ଦେଖନ୍ତୁ ଲୋକ ବି ଠାରରେ ବୁଝିପାରୁଛନ୍ତି ଦୋକାନ ଖୋଲା ଅଛି ମାନେ ମଦ ଦୋକାନ ଖୋଲା ଅଛି, ମାନେ ଏତେ ଲୋକମାନଙ୍କର ହ୍ୟାବିଟ୍ ଏତେ ତଳକୁ ସବୁ ପଳେଇଗଲେଣି, ଆଉ କିଛି କହି ହେବନି। ଆପଣ ମୋତେ କୁହନ୍ତୁ, ଗୋଟେ ଲାଇଫ୍ର ଗୋଟେ ବ୍ୟାଡ୍ ହାବିଟ୍ସ ଆପଣଙ୍କ ସମସ୍ତଙ୍କର, ଗୋଟେ ମଣିଷର ବର୍ତ୍ତମାନ ଗୋଟେ ଖରାପ ଅଭ୍ୟାସ ଅଛି, ଆପଣ ଭଲ ଅଭ୍ୟାସଟା କେମିତି କରିବେ ମୋତେ କୁହନ୍ତୁ? ଗୋଟେ ଜଣେ ଗୁଟକା ଛାଡ଼ିପାରୁନି, ପାନ ଛାଡ଼ିପାରୁନି, ନିଶା ଛାଡ଼ିପାରୁନି, ବିଜ୍ଞାନ ତ କ'ଣ ହେଲ୍ପ କରିପାରିବ ମୋତେ କୁହନ୍ତୁ? ଯଦି ବିଜ୍ଞାନ ଏତେ ଶକ୍ତି ରହିଛି, ତାହେଲେ କାହିଁକି ଲୋକମାନଙ୍କୁ ଭଦ୍ର କରୁନି? କାହିଁକି ଲୋକମାନଙ୍କ ଭିତରେ ଏତେ ଡିସଏଗ୍ରିମେଣ୍ଟ ହେଉଛି? କାହିଁକି ଲୋକମାନଙ୍କ ଭିତରେ ଏତେ ଫାଇଟିଂ ହେଉଛି? କାହିଁକି ଏଇଟାକୁ ଚେକ୍ କରିପାରୁନି? ତୁମେ କିଛି ପରସେଣ୍ଟ ଚେକ୍ କର, ଯଦି ଆମକୁ କିଏ ପ୍ରଶ୍ନ କରିବ, ଆପଣଙ୍କ ଭିତରେ କ'ଣ ଜିନିଷ ନାହିଁ? ଆମ ଭିତରେ ଥିଲା ଆମର 90%, ଆମେ ୱି କ୍ୟାନ୍ ଚେକ୍, ଆମେ ଚେକ୍ କରୁଛୁ। 5% ସେ ମାନୁନାହାନ୍ତି, ରଜଗୁଣୀ ତମଣି ଅଛନ୍ତି, ସେ ପଳେଇଯିବେ, ଆମେ ଚେକ୍ କରିପାରିବୁ। ଆପଣ ଦେଖନ୍ତୁ ଆମର ଆମର ଡିଭୋଟିମାନଙ୍କ ଭିତରେ କେତେ ପରସେଣ୍ଟ ଡିଭୋର୍ସ ହେଉଛି, ଦେଖନ୍ତୁ କେମିତି ସେମାନେ ଅଟକିକି ରହୁଛନ୍ତି। ବିଜ୍ଞାନ ଧର୍ମରେ ବିଜ୍ଞାନଟାକୁ ଆପଣ ଯୋଡ଼ିବାକୁ ପଡ଼ିବ, ଆପଣ କହିପାରିବେନି। ଯେମିତି ଆପଣ, ମୁଁ ଆପଣଙ୍କୁ ସବୁ ଉଦାହରଣ ଦେବି, ସବୁ ବୈଜ୍ଞାନିକ ଜିନିଷ, ଆମେ ଯାହା କରୁ ସବୁ ବୈଜ୍ଞାନିକ ଜିନିଷ, ଆପଣ ଯାହା ବି କରନ୍ତୁ, ଯେତେ ଏ ଯେଉଁ କ'ଣ ଆଜିକାଲି କହୁଛନ୍ତି ପ୍ରିଚିଂ କରୁଛନ୍ତି, କ'ଣ ସେଇଟା କହୁଛନ୍ତି କ'ଣ ଆର୍ଟ ଅଫ୍ ଲିଭିଙ୍ଗ, ଆଉ ସବୁ କେତେ ପ୍ରକାର ଷ୍ଟାଇଲ ଲୋକ ଶିଖଉଛନ୍ତି, ତୁମେ ଏମିତି ଚଳିବ, ସ୍ତ୍ରୀ ସାଙ୍ଗରେ ଏମିତି କଥା କହିବ। ଇଣ୍ଡିଆରେ ଡିଭୋର୍ସ କେସ୍ କେତେ ଗୋଟେ ଦିନରେ? ମାରିକି ନେଟ୍ରେ ଦେଖିବେ, ମୋତେ ତାପରେ ବୁଝିବେ। ଏତେ ତ ସବୁ ପ୍ରଚାର ହେଉଛି, କାହିଁ ଲୋକର ଚେଞ୍ଜେସ୍ ହେଉନି? ତା ହାବିଟ୍ ଚେଞ୍ଜେସ୍ ହେଇପାରିବ ନାହିଁ, କିନ୍ତୁ ସିମ୍ପଲି ଯେଉଁମାନେ ବିଦେଶୀ ଲୋକ ଥିଲେ ସିମ୍ପଲି ସେମାନେ ଚାଣ୍ଟିଂ କଲେ। ଆମ ଆମଠୁ 100% ବ୍ୟାଡ୍ ହାବିଟ୍ସ ବିଦେଶୀମାନଙ୍କର। ଆପଣ ଜାଣିଛନ୍ତି ଗୋଟେ ଗୋଟେ ପେଟ୍ରୋଲ ଟାଙ୍କି ପାଖକୁ ଚାଲିଯିବେ, ସେଠି ମଦ ଦୋକାନ ଖୋଲା, ଆମର ମଦ ଦୋକାନ ଲୁଚି ଲୁଚିକି ପିଉଛନ୍ତି କିଏ, ସେଠି ମଦ ପିଇବାଟା ଖରାପ ଜିନିଷ ନୁହେଁ, ସ୍ତ୍ରୀ ବି ପିଇବ, ସମସ୍ତେ ପିଇବେ, ପାଣି ଭଳିଆ ସେମାନେ ପିଅନ୍ତି, ସେମାନେ କେମିତି ପରିବର୍ତ୍ତନ ହେଇଗଲେ? ହଜାର ହଜାର ଭକ୍ତ କେମିତି ହେଉଛନ୍ତି ସେମାନେ? ସେମାନେ କିଛି ବି ଛୁଇଁବେନି, ଭଗବାନଙ୍କ ପ୍ରସାଦ ପାଇବା। ଆମେ ଗୋଟେ ହେରା ଯେ ଆମେ ଜାଣିଛେ ଆମିଷଟା ହେଉଛି ପାପ ବୋଲି, ଜାଣିନେ? ଆଉ ଗୁରୁବାର କାହିଁ ଖାଉନାହାନ୍ତି, ସୋମବାର କାହିଁ ଖାଉନାହାନ୍ତି, କାର୍ତ୍ତିକ ମାସରେ କାହିଁ ଖାଉନାହାନ୍ତି, କାହିଁ କହୁଛନ୍ତି ଆଜି ପୂର୍ଣ୍ଣିମା ଖାଇବେନି? ତାହେଲେ ଆପଣ ଜାଣିଛନ୍ତି ସେଟା ସିନ୍ଫୁଲ୍ ଆକ୍ଟିଭିଟିଜ୍, କିନ୍ତୁ ଆମର ହାବିଟ୍ ହେଇଯାଏ ଯେମିତି ଖାଉଛେ, ଆମେ ଦେଖନ୍ତୁ ଆମେ ଚେକ୍ କରିପାରୁନି। ଡକ୍ଟର କହିଦେଉଛି ଆରେ ତୁମେ ଡାଇବେଟିସ୍ ହେଇଗଲା, ତୁମେ ଖାଉନି ଆମିଷ, ଖାଉନି। ଲୋକ ଡାଇବେଟିସ୍ ଦେଖୁଥିବ, ଔଷଧ ଦେଖୁଥିବ, ଚିଠା ଦେଖୁଥିବ, ଖାଉଥିବ, ପୁଣି ଟାବ୍ଲେଟ୍ ପକେଇ ଦେଉଥିବ। ଦେଖନ୍ତୁ ଆମର କେତେ ବ୍ୟାଡ୍ ହାବିଟ୍ସ, ୱି କ୍ୟାନ୍ ନଟ୍ ଚେଞ୍ଜ, ଆମେ ଚେଞ୍ଜ କରିପାରିବା ନାହିଁ। କେହି କାହା ସ୍ୱଭାବକୁ ପରିବର୍ତ୍ତନ କରିପାରିବେନି, ଏ ସ୍ୱଭାବଟା ପରିବର୍ତ୍ତନ ହେବ, ଯେଉଁ ନେଚରଟା ଯାହା କହୁଛନ୍ତି ସେଇଟା ପରିବର୍ତ୍ତନ ହେବ କେବଳ ଭଗବାନଙ୍କର ଆଶ୍ରୟ ନେଲେ, ଆଉ କିଏ କରିପାରିବେନି। ଏ ବିଜ୍ଞାନ ଏଇଟା କରିଦିଅନ୍ତା, ବିଜ୍ଞାନ ପାଇଁ ଚାରିଟା ଚ୍ୟାଲେଞ୍ଜ ରଖା ହେଇଛି ଗୀତାରେ, ଭଗବତ ଗୀତାରେ। ଆମେ ବିଜ୍ଞାନକୁ କାଟିପାରିବାନି, କାରଣ ବିଜ୍ଞାନ ବି ଆପଣଙ୍କୁ ସାହାଯ୍ୟ କରୁଛି, ଠିକ୍ ଅଛି, କିନ୍ତୁ ଆପଣ ଦେଖନ୍ତୁ ତା ଦେହରେ ପଜିଟିଭ୍ କେତେ, ନେଗେଟିଭ୍ କେତେ। ବିଜ୍ଞାନ ପାଇଁ ଚାରିଟା ଚ୍ୟାଲେଞ୍ଜ ରଖା ହେଇଛି, ବିଜ୍ଞାନ ତାହେଲେ ଚାରିଟା କରିଦେବ ତାହେଲେ ତାକୁ ଆମେ କୁହାଯିବା ଯେ ସେମାନେ ଭଗବାନ ହେଇଗଲେ। ସେ ଭଗବାନଙ୍କର ଆବଶ୍ୟକ ନାହିଁ କିଛି, ଭଗବାନ କହିଲେ ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁଃଖାନୁ ଦର୍ଶନମ୍। ଦେଖ ତୁମେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବୃଦ୍ଧ ଅବସ୍ଥା ଆସିବ, ଏଇଟା ରୁକୁ ବିଜ୍ଞାନ, ଓଲ୍ଡ ଏଜ୍ଟା ଗୁରୁକୁ ବିଜ୍ଞାନ ଗୁଡ଼ା କ'ଣ, ସେ କାହିଁ ଜଣେ ବୃଦ୍ଧ ହେଉଛି, ତୁମେ ବ୍ଲଡ୍ ଚେଞ୍ଜ କର, କ'ଣ କର, ତାକୁ ବୁଢ଼ା କରିବାକୁ ଦିଅନି, ଚେଞ୍ଜ କର ଏଇଟାକୁ, ଏଇଟାକୁ ଚେକ୍ କର, ଚେକ୍ କରିପାରିବେ ସେମାନେ? ଆଚ୍ଛା ପ୍ରଡକ୍ସନ ଜନ୍ମର କିଛି ତିଆରି କର, କ'ଣ ସେମାନେ ତିଆରି କରିଛନ୍ତି, ଭୂମି ତିଆରି କରିଛନ୍ତି, ଜଳ ତିଆରି କରିଛନ୍ତି, ଆକାଶ ତିଆରି କରିଛନ୍ତି, କ'ଣ ସେମାନେ ତିଆରି କରୁଛନ୍ତି? ଯେଉଁମାନେ ଭଗବାନଙ୍କୁ ମାନୁନାହାନ୍ତି ତାଙ୍କୁ ପଚରାଯାଉଛି, ଆପଣ ଯେଉଁଠି ରହୁଛନ୍ତି ସେଟା କାହାର? ଏ ସୂର୍ଯ୍ୟକିରଣ କିଏ, ସୂର୍ଯ୍ୟ କିଏ ତିଆରି କରିଛି? ଜଣା ସେ ଯୁକ୍ତି କରୁ, କାହିଁକି କାହିଁକି ଆପଣ ଭଗବାନଙ୍କୁ ମାନିବେନି? ଆପଣ ସରକାରଙ୍କୁ ମାନିବେ, କାହିଁକି ଭଗବାନଙ୍କୁ ମାନିବେନି? ଇଏ ସବୁ ଭଗବାନଙ୍କର, ଭୂମି ଜଳ ବାୟୁ ଭଗବାନ ଗୀତାରେ କହିଛନ୍ତି ନା, ଭୂମି ଅପନଲ ବାୟୁ ଖଙ୍ଗ ମନ ବୁଦ୍ଧି ଏ ବୁଦ୍ଧି ଆସୁଛି ବି, ସେ ଟେକ୍ନୋଲୋଜି ଆସୁଛି ସବୁ, ଏ ଯେଉଁ ଏଡ଼େ ଏଡ଼େ କ'ଣ ଜାହାଜ ଫାହାଜ ସବୁ ଆସିକି ରହିଛି, ତା ବୁଦ୍ଧିଟା କିଏ ଦେଇଛି? ଆଉ ଯଦି ତୁମର ଏତେ ବୁଦ୍ଧି ରହିଛି, ତାହେଲେ ଏତେବେଳେ ଗୋଟେ ଜାହାଜ ବୁଡ଼ି ଯାଉଛି କାହିଁକି? ଏବେ ଗୋଟେ କେଉଁ ଜାହାଜ ବୁଡ଼ିଗଲା ନା କ'ଣ? ଅଟକା ତ, ବୁଦ୍ଧି ତାଙ୍କରି ପାଖରୁ ଆସୁଛି, ଆମେ ସିମ୍ପଲି ଭଗବାନ ସେମାନେ କହିଲେ କିଛି ନ କରୁଛି, ମୁଁ ତୁ ପ୍ରଣାମ କର, ମାଂ ନମସ୍କୃ, ଲୋକ ପ୍ରଣାମ ବି କରୁନାହାନ୍ତି ଭଗବାନଙ୍କୁ। ଏଇଟା ବିଜ୍ଞାନ, ଗୋଟେ ମଣିଷର ଜୀବନ ଶରୀର ପାଇଁ ସବୁ କିଛି କରିଦେଇପାରିବା ଫେସିଲିଟିଜ, ସେଇଟା ସବୁ ଦୁଃଖ ଅଛି, ଭଲ ଖାଇବା, ଭଲ ପିନ୍ଧିବା, ଭଲ ଏଇ ଯାହାକୁ ଯାହା ସବୁ ଆପଣ କରନ୍ତୁ, ମଣିଷ ଜନ୍ମଟା ଏଥିପାଇଁ ମିଳିନି। ମଣିଷ ଜନ୍ମଟା ମିଳିଛି ଆମକୁ ପୁରା ମନ ଇନ୍ଦ୍ରିୟକୁ ସଂଯମ କରିବା ପାଇଁ, ଏଥିପାଇଁ ମଣିଷ ଜନ୍ମଟା ମିଳିଛି। ସେ ବିଜ୍ଞାନ ଏଥିରେ କିଛି ବିଜ୍ଞାନ ଯାହା କରୁଛି ଆମକୁ ଏଜିଟେଟ୍ କରୁଛି, ଲୋକଟା ଛୁଆ ଇଲେକ୍ଟ୍ରି ଦେଖନ୍ତୁ, ଇଲେକ୍ଟ୍ରି ପୂର୍ବରୁ କ'ଣ ଥିଲା? କିରୋସିନ, କିରୋସିନ ପୂର୍ବରୁ କ'ଣ ଥିଲା? କରଞ୍ଜ ଲିମ୍ବ ତେଲ ଜାଳୁଥିଲେ, ଲୋକ କେତେ ଆରାମସେ ଶୋଇଯାଉଥିଲେ। ବର୍ତ୍ତମାନ ଦେଖିବେ 90% ଲୋକଙ୍କର ପ୍ରେସର ଆଉ ଷ୍ଟୋମାକ୍ ପ୍ରୋବ୍ଲେମ, ଯାହାକୁ ହାତ ବଜେଇ ଦେବେ କହିବେ ମୋର ଗ୍ୟାସ, ମୋର ଏସିଡ଼, ମୋର ପ୍ରେସର, କାହିଁକି ଏଇଟା ହେଉଛି? ବିଜ୍ଞାନ କ'ଣ କରିପାରିବ? ବିଜ୍ଞାନ ଯେତିକି ବାହାର କରୁଛି ଆମକୁ ନଷ୍ଟ କରୁଛି, ଆମକୁ କିନ୍ତୁ ଲାଗୁଛି ଏନ୍ଜୟମେଣ୍ଟ। ଆମେ ବିରୋଧ କରିପାରିବୁନି ବିଜ୍ଞାନକୁ ବର୍ତ୍ତମାନ, କାରଣ ବର୍ତ୍ତମାନ ଆପଣମାନେ ସେଇ 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 ଯୁଗର ଲୋକ, କାଳ ଆପଣଙ୍କୁ ସପୋର୍ଟ କରିବ, ଆପଣଙ୍କୁ କହିଲେ ବି ଆପଣ ଚଳିପାରିବେନି। ଦୀପ ଜାଳି କିଏ ରହିବ? ସେ କହିବ ଦେଖାଯାଉନି, ସବୁ ସାଇଡ଼ ଆମର ବି ଆସୁ, ଆଇ ସାଇଡ଼ ନଷ୍ଟ ହେଇଯାଉଛି। ବାବା ମାନେ ଥିବେ ଦେଖନ୍ତି, ତାଙ୍କ ଭିତରେ କିଏ ବୟସ୍କ ବାବା ଥିବେ, ତାଙ୍କର ଚଷମା ବି ଲାଗୁନି, କ'ଣ ହେଉଛି? ଆମର ଦୀପ ତେଲ ଜାଳୁଥିଲେ ଲୋକ, ଲୋକ ତେଲ ଅଧିକା ଖର୍ଚ୍ଚ ହେବ, ତେଣୁ କ'ଣ କରୁଥିଲେ? ସନ୍ଧ୍ୟାବେଳେ ଖାଇଦେଉଥିଲେ, ଖାଉଥିଲେ କି ନାହିଁ? ସନ୍ଧ୍ୟାବେଳେ ଖାଇଦେଲେ ଶୋଇଗଲେ ଶୀଘ୍ର, ତେଣୁ ଯେତେବେଳେ ଶୀଘ୍ର ଖାଇଗଲେ, ଶୀଘ୍ର ଶୋଇଗଲେ, ଲଙ୍ଗ ଟାଇମ୍ ଶୋଇଲେ, ତେଣୁ ତାଙ୍କର ଡାଇଜେସନ ଆରାମସେ ହେଇଗଲା। ତୁମେ 12ଟା ବେଳେ ଖାଇବ, ଶୋଇବ, ଉଠିବ 6ଟା ବେଳେ, ସୂର୍ଯ୍ୟ ଉଦୟ ପରେ ଉଠିଲେ ତ ଆପଣ ସବୁ ଖରାପ, ଆପଣ ଦେହ ଖରାପ ହେବ, ଆଉ ଇନଡାଇଜେସନ ହେବ ଲେଟ୍ ନାଇଟ୍ରେ ଆପଣ ଭୋଜନ କଲେ, ତେଣୁ ଆପଣ ବଡି ନେକ୍ସଟ ଡେ ପାଇଁ ପ୍ରିପେୟାର ହେଇନି, ହୋଲ୍ ଡେ କାମ କରୁଛି, ଆପଣ ମୁଁ ଶୋଇଛି, ଶୋଇନାହାନ୍ତି ଆପଣ, ପୁଣି ଦିନବେଳେ କାମ କଲାବେଳେ ବଡି ଚାଲିଛି, ବଡି ରେଷ୍ଟ କାହିଁ ନେକ୍ସଟ ଡେ ପାଇଁ? ସେଥିପାଇଁ ଆମର ଅନ୍ୟାଚୁରାଲ ଡେଥ୍ ହେଉଛି, ଆମକୁ ମେଡ଼ିକାଲ ଯିବାକୁ ପଡ଼ୁଛି। ପକ୍ଷୀଟା ଦେଖନ୍ତୁ କ'ଣ କରୁଛି, ମୋତେ କହିପାରିବେ କୌଣସି ପକ୍ଷୀମାନେ ଅନ୍ୟାଚୁରାଲି ମରିଛନ୍ତି ବୋଲି? ସେ ଗୋଟେ ଦିନ ଟିକେ ତାଙ୍କ ଜ୍ୱର ଜ୍ୱର କ'ଣ ଲାଗିବ, କ'ଣ ଏମିତି ହେବେ, ପଡ଼ିଯିବେ। ତାପରେ ପଶୁପକ୍ଷୀମାନେ ତ କାହିଁ ଅନ୍ୟାଚୁରାଲି ଅସ୍ୱାଭାବିକ ଭାବରେ ମୃତ୍ୟୁ ହେଉନି, ମଣିଷର କାହିଁ ମୃତ୍ୟୁ ହେଉଛି? ଆଗରୁ ଲୋକମାନେ ଦେଖି ସେ କହିଦେଉଥିଲେ, ବାପା ମୁଁ ଏଦିନ ଚାଲିଯିବି, କହୁନ କୁହନ୍ତୁନି, ସେ ଲୋକମାନେ କହିଦେଉଥିଲେ। ସବୁକିଛି ଆମକୁ କରିଦେଇଛି, ଆପଣଙ୍କୁ କେମିତି ବିଗାଡ଼ି ବିଗାଡ଼ିକି ନେଉଛି ସେଟା ଜାଣିବା ଦରକାର, କିନ୍ତୁ ଆମେ ଛାଡ଼ିପାରିବା। ବିଜ୍ଞାନ ସହିତ ଆଉ ଗୋଟେ ବିଜ୍ଞାନ ଅଛି, ବିଜ୍ଞାନ ସାଇନ୍ସ, ସ୍ପିରିଚୁଆଲ ସାଇନ୍ସ। କିଏ ସୂର୍ଯ୍ୟ ତିଆରି କରିଛନ୍ତି, କିଏ ଚନ୍ଦ୍ରମା ତିଆରି କରିଛନ୍ତି, ଚନ୍ଦ୍ରମା ସୂର୍ଯ୍ୟଙ୍କର କ'ଣ ବଡି ଉପରେ ତାକୁ ଜାଣିବା ତିଆରି କରୁଛନ୍ତି ଏତେ? ଆଚ୍ଛା, ଚନ୍ଦ୍ରମା ଆସିବେନି, ଆପଣ ଘର ଭିତରେ ଭେଜିଟେବୁଲ୍ସ ଚାଷ କଲେ ଦେଖିବା ଚନ୍ଦ୍ରମା କିରଣ ଆସିବେନି, ଖାଆନ୍ତୁ ନା ତାକୁ ଦେଖିବେ ଆପଣ କେତେ ଡିଜିଜ୍ ବାହାରିବ। ଭଗବାନ ବ୍ରହ୍ମା ଯେତେବେଳେ ଚନ୍ଦ୍ରମାଙ୍କୁ ସୃଷ୍ଟି କଲେ, ଚନ୍ଦ୍ରମାଙ୍କୁ ଆଗେ ଦାୟିତ୍ୱ ଦେଲେ, ଯେତେ ଶାଗ ସବ୍ଜି ବର୍ଣ୍ଣ ବୃକ୍ଷ ତୁମ ହବ ରାଜା, ତୁମେ ଅମୃତତ୍ଵ ପ୍ରଦାନ କରିବ। ସେଥିପାଇଁ ଯାହାର ମନ ଯେତେ ଏଜିଟେସନ ଥାଉ, ମୋବାଇଲ ଦେଖିଲେ କିଛି ହବନି, ମୋବାଇଲ ଖୋଲି ଦେଉଛନ୍ତି ଲୋକ ମୋବାଇଲ ଦେଖୁଛନ୍ତି, ତୁମେ ଚନ୍ଦ୍ରମାଙ୍କୁ ନେଲେ ଆପଣ ଛୁଆମାନେ କାନ୍ଦିଲେ କ'ଣ ଦେଖାନ୍ତି? ଚନ୍ଦ୍ରମାଙ୍କୁ ଏଥିପାଇଁ ଦେଖାନ୍ତି, କାହିଁକି ଚନ୍ଦ୍ରମା ମନୁଷ୍ୟ ଜାତ ଚକ୍ଷୁସୂର୍ଯ୍ୟ ଅଜାୟତ, ଭଗବାନଙ୍କ ମନରୁ ଚନ୍ଦ୍ରମା ଜାତ ହେଇଛନ୍ତି, ସେଥିପାଇଁ ମନଟା ଥଣ୍ଡା କରିବାକୁ ଲୋକ ଚନ୍ଦ୍ରମାରେ ଦେଖନ୍ତି। ଆଉ ତୁମେ ତ ହାଲୋଜାନ ଲାଇଟ୍ ଲେଖୁଛ, ଯିଏ ସବୁ ହାଲୋଜାନ ଲାଇଟ୍ ସିଟ୍ରେ କେବେ ଚନ୍ଦ୍ରମା ଦେଖିପାରିବନି, ଟାୱାର 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 ରହିଛନ୍ତି, ଡଷ୍ଟ ସବୁ ଡଷ୍ଟ, ତା ଦେଖିଛନ୍ତି ଚନ୍ଦ୍ରମା କେବେ? ଗାଁ ଗହଳିରେ ଆପଣ ଯେମିତି ଦେଖିଛ, ଚନ୍ଦ୍ରମାରେ ତ ଶକ୍ତି ଅଛି, ତାଙ୍କର ଶକ୍ତି ରହିଛି ଚନ୍ଦ୍ରମାଙ୍କର, ଯେତେ ଶାଗ ସବ୍ଜିରେ ଯେଉଁ ଭିଟାମିନ୍ସ ଆପଣ କହୁଛନ୍ତି ସେଇଟା କେଉଁଥିରେ ରହିଛି? ଯଦି ବିଜ୍ଞାନରେ ଏତେ ଶକ୍ତି ରହିଛି, ତାହେଲେ ଲିମ୍ବ ଗଛଟା କ'ଣ? ସେଇଟା ଲିମ୍ବଟା ପିତା, ଟମାଟୋଟା ଖଟା, ଆମ୍ବଟା ମିଠା, ତାର ମାଟିରୁ ସେ ମିଠା ବାହାର କରନ୍ତୁ। ବିଜ୍ଞାନ କୁହ, ତୁମେ ସବୁକିଛି କରିଦେଇପାରୁଛ, ତୁମେ ପ୍ଲାଷ୍ଟିକ କରିପାରିବ, ଫାଇବର୍ସ କରିପାରିବ, ବିଷ ଗୁଡ଼ିକ ଏ ଯେତେ ଆପଣ ଦେଖ ସବୁ ବିଷ, ଆକୁ ଭଗବାନ ଭିତରେ ରଖିଥିଲେ, ଆପଣ ଖରାପ ହେବେନି, ମୁଁ ବିଜ୍ଞାନ ବିରୁଦ୍ଧରେ କହୁଛି। ଆମେ ବି କ'ଣ କରିବା, ଆମେ ବୈଜ୍ଞାନିକ ଯୁଗର ଲୋକ, ବିଜ୍ଞାନକୁ ଛାଡ଼ିକି ଆମେ ବସିପାରିବେନି। କିନ୍ତୁ ୱିଦାଉଟ୍ ରିଲିଜନ୍ ସାଇନ୍ସ ଇଜ୍ ଲ୍ୟାବ୍। ମୁଁ ସବୁ ଛୋଟା କରିଦେଲାଣି ବର୍ତ୍ତମାନ, କାହାର ପାରିବାରିକ ଜୀବନ ଭଲ ନାହିଁ, ସବୁବେଳେ ଗୋଟେ ମଣିଷ ମଣିଷକୁ ଦେଖିଲା ବେଳକୁ ଘୃଣା କରୁଛି, ଭାଇ ଭାଇକି ଭଲ ପାଉନି, ସ୍ୱାମୀ ସ୍ତ୍ରୀକି ଭଲ ପାଉନି, ଗୋଟେ ପୁରା ସମ୍ପୂର୍ଣ୍ଣ ନଷ୍ଟ ହେଇଗଲା ଆମ ସଂସ୍କୃତି। ଆମେ ସବୁ ଛୋଟା ହେଇଗଲେଣି, ପଇସା ଅଛି କରୋଡ଼ କରୋଡ଼ ଟଙ୍କା, କିଛି ନାହିଁ, ପ୍ରକୃତିକୁ ନଷ୍ଟ କରିଦେଲେ। ଏ ଯେଉଁ ପେଟ୍ରୋଲ ଡିଜେଲ ଯେତେ ସବୁ ଯେତେ ଆପଣ ଦେଖୁଛନ୍ତି, କୋଇଲା ଆଇରନ, ଏଇଟା କେଉଁଠି ରଖି କୁଆଡ଼େ ଥିଲା, ମାଟି ତଳେ କାହିଁକି ଭଗବାନ ରଖିଥିଲେ? ଭଗବାନ ଜାଣନ୍ତି ଏଗୁଡ଼ାକ ଆବଶ୍ୟକ ନାହିଁ ମଣିଷ ପାଇଁ। ମଣିଷ ପାଇଁ କେବଳ ଧାନ ଦରକାର, ଗାଈ କ୍ଷୀର ଦରକାର, ଗହମ ଦରକାର, ଏଗୁଡ଼ା ସବୁ ପଏଜନ ନା ନାହିଁ, ପଏଜନ ନୁହେଁ। କୋଇଲାଟା ଆପଣ ଆଣିକି ଜାଳି ଦେଉଛନ୍ତି, ତାର ଦେଖୁଛନ୍ତି ସେ ଧୂଆଁ ଗୁଡ଼ା କେମିତିକା, ଏ ଲୁହା ଗୁଡ଼ାକ ଯେଉଁ ତରଳା ଯାଉଛି, ଦେଖନ୍ତୁ ସେ କ'ଣ ହେଉଛି। ଆପଣ ଯାଆନ୍ତୁ ଯାଜପୁର ଏରିଆ, ମୁଁ ଯାଏ ଦେଖେ, ସେପଟେ ମୁଁ ଯାଏ କାମାକ୍ଷାନଗର ଦେଖେ, ଆପଣ କେତେ ବର୍ତ୍ତମାନ ତିନିଟି ଜାଗାରେ ପଲ୍ୟୁସନ୍, ଏତେ ବର୍ତ୍ତମାନ କ'ଣ ବୋମା ଗୁଡ଼ା କ'ଣ ଗୁଡ଼ା ଚାନ୍ଦିପୁରରେ ସବୁଆଡ଼େ ସବୁ ଜଳଟାକୁ କ୍ଷେପଣାସ୍ତ୍ର ପକାଇକି ଜଳକୁ ନଷ୍ଟ କଲେ, ଜଳଜୀବଙ୍କୁ ମାରିଲେ, ଜଳ ପଲ୍ୟୁସନ୍ ହେଲା। ଆଉ ଗାଡ଼ି ଚଲେଇ ଚଲେଇ ଆମେ ବାୟୁମଣ୍ଡଳକୁ ଗଲେ, ଆଚ୍ଛା ବାୟୁମଣ୍ଡଳ ପୁଣି ଉପର ସ୍ତରକୁ ଗଲେ, ଫ୍ଲାଇଟ୍ ଫ୍ଲାଇଟ୍ ଏୟାର ଟ୍ରାଫିକ୍ ଜାମ୍ ହେଉଛି ଏ ମୁମ୍ବାଇ ଚେନ୍ନାଇ, ଆପଣ ଯିବେ ଉପରେ, ଆପଣ ଫ୍ଲାଇଟ୍ରେ ଗଲା ଆପଣ ଦେଖିବେ ସେ ଯେଉଁ ଧୂଆଁ ବାହାରୁଛି, ସେ ଦେଖିବେ ସେ ଆବରଣକୁ ବି, ସେଥିପାଇଁ ବର୍ତ୍ତମାନ କହୁଛନ୍ତି ଓଜନ ସ୍ତର କମିଗଲାଣି। ସବୁ ନଷ୍ଟ କରିକି ବର୍ତ୍ତମାନ ବିଜ୍ଞାନ ଆମକୁ ସବୁ ନଷ୍ଟ ଅଭିମୁଖୀ କରୁଛି। ଭଗବାନ ତେଲ ଆସିଥିଲେ କିଛି କରୁନଥିଲେ, ଭଗବାନ ଶ୍ରୀକୃଷ୍ଣ ତେଲ ଆସିଥିଲେ ସେ ଗାଈ ଚରେଇଥିଲେ। କୃଷ୍ଣଙ୍କୁ ଆମେ କାହିଁକି ପୂଜା କରୁଛୁ, ଲୋକମାନେ କୁହନ୍ତି ତୁମେ ରାମଙ୍କୁ କାହିଁକି ପୂଜା କରୁନା, ରାମଜୀ ଆସିଥିଲେ ଭଲ, ରାମଜୀ ଆସିଥିଲେ ମର୍ଯ୍ୟାଦା ଶିକ୍ଷା ଦେଇଥିଲେ, କିନ୍ତୁ କୃଷ୍ଣ ଆସିଥିଲେ ଆମକୁ ବଞ୍ଚିବା, କେମିତି ବଞ୍ଚିବା ଆମେ ଭଲରେ, କୃଷ୍ଣ ଆମକୁ ଶିକ୍ଷା ଦେଇଥିଲେ। ରାମ ତ ରାଜା ହେଇଥିଲେ, ଆମେ ତ ରାଜା ହେଇଥିଲେ, କୃଷ୍ଣ ପ୍ରଜା ହେଇଥିଲେ, ଗାଈ ଚରେଇଥିଲେ, ଆଉ ବଳରାମ ହଳ ଧରିଥିଲେ, ହଳ କରୁଥିଲେ। ଭଗବାନ କହୁଛନ୍ତି ତୁମେ ହଳ କର, ଚାଷ କାମ କର, ତୁମେ ସୁଖରେ ରହିବ। କାରଣ ଆପଣ ପାରାଦୀପ ପଟରେ ଆପଣ ସବୁ ରହିଛନ୍ତି, ଟଙ୍କା ଆଣିଲେ ଆପଣ ଖାଇବେ କ'ଣ ମୋତେ କୁହନ୍ତୁ, ଆପଣ ଗ୍ରେନ୍ସ ଖାଇବେ ନା ଟଙ୍କା ଖାଇବେ, ଗ୍ରେନ୍ସଟା କେଉଁଠୁ ଆସିବ? ବୈଜ୍ଞାନିକମାନେ କାହିଁକି ମାଟିରୁ ଚିହ୍ନବାହାର କରୁନାହାନ୍ତି କୁହନ୍ତୁ ମୋତେ, ତେନ୍ତୁଳି ଖଟା କି ନାହିଁ? ତେନ୍ତୁଳିଟା ଖଟା ତାହେଲେ ସେଇଟା ମାଟିରୁ ଅଛି ନା? ତ ମାଟିରେ ଖଟା ଗୁଣ ଅଛି, ମିଠା ଗୁଣ ଅଛି, କଷା ଗୁଣ ଅଛି, ସବୁ ରସ ଗୁଡ଼ା ମାଟିରେ ଅଛି, ମାଟିରୁ ବାହାର କର, ତୁମେ ଏଟା କରିପାରିବନି। ସେଟା ପ୍ରକୃତି ସଜେଇଛନ୍ତି, ଭଗବାନ ସଜେଇଛନ୍ତି, ତୁମେ ତାକୁ ଡେଷ୍ଟ୍ରୟ କରୁଛ, ଆମକୁ କେମିତି ତୁମେ ଶାନ୍ତିରେ ରହିବ, ଶାନ୍ତିରେ ରହିପାରିବେନି। ଏବେ ମୁଁ ସେ କଥା କହୁଥିଲି, ଆପଣ କରୋଡ଼ପତି ହେଇଯିବେ, ଆପଣ ଦେଖିଛନ୍ତି କରୋଡ଼ପତିମାନଙ୍କର ଘର, ଆପଣ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଗୁଡ଼ାକୁ ଯିବେ, ମୁଁ ଦେଖେ ସେଠି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଯେଉଁଗୁଡ଼ା ସବୁ ବଡ଼ ବଡ଼ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଛି, ଫ୍ରାଙ୍କଫର୍ଟ ସବୁ ଦେଖେ, ୟୁକେରେ ସବୁ ବଡ଼ ବଡ଼ ଏୟାରପୋର୍ଟ, ୟୁରୋପରେ ଏୟାରପୋର୍ଟ ସବୁ, ଯେତେବେଳେ ଆମେ ସବୁ ଟ୍ରାନଜିଟ୍ରେ ଯାଉ ଦେଖୁ ସେଠି କ'ଣ ସଜା ହେଇଛି, ଯେତେ ସଜାଇଲା ପରେ ବି ଗୋଟେ ପ୍ଲାଷ୍ଟିକ ଗଛ ରଖିଥିବେ, ଦେଖନ୍ତୁ ମଣିଷକୁ କିଛି ଭଲ ଲାଗୁନି। ଏତେ ସୁନ୍ଦର ଡେକୋରେସନ କଲା ପରେ ତ କ'ଣ ଦରକାର, ମନି ପ୍ଲାଣ୍ଟ କ'ଣ ଲଗାଉଛନ୍ତି ଲୋକ, କ'ଣ ପଇସା ଅଧିକା ବଢ଼ିବ, ମଣିଷକୁ ବୃକ୍ଷ ଦରକାର, ମଣିଷକୁ ଦେଖନ୍ତୁ। ମୁଁ ଆପଣଙ୍କୁ ଦେଖିବି, ଆପଣ ମୋତେ ଭଲ ପାଇପାରନ୍ତି ନ ପାଇପାରନ୍ତି, କିନ୍ତୁ ବୃକ୍ଷକୁ ଆପଣ କେବେ ହିଂସା କରିପାରିବେନି, ଭଗବାନ ତାକୁ ତିଆରି କରି ଛାଡ଼ିଛନ୍ତି। ମଣିଷ କରୋଡ଼ପତି ହେଲା ପରେ ସେ ଗୋଟେ କୁକୁରକୁ ଭଲ ପାଇବ, ନହେଲେ ବିରାଡ଼ିକୁ ଭଲ, ଗୋଟେ ପଶୁ କିମ୍ବା ବୃକ୍ଷ, ଦେଖନ୍ତୁ ଆମେ ସେଇଟାକୁ ନଷ୍ଟ କରୁଛେ। ଭଗବାନ ସବୁ ସଜେଇକି ଛାଡ଼ି ଦେଇଥିଲେ, ଭଗବାନ କେବଳ ଏତିକି କହିଥିଲେ, ଯେମିତି ଗୋଟେ ଗାଡ଼ି ଦେଖୁଛନ୍ତି ନା ବାହାରିକି ଆସୁଛି, ଆମକୁ କ'ଣ କରିବାକୁ ପଡ଼ିବ, ସିମ୍ପଲି ଫୁଏଲ୍ ପକାଇବାକୁ ପଡ଼ିବ, ଡ୍ରାଇଭିଂ କରିବାକୁ ପଡ଼ିବ। ସେଟା ଭଗବାନ ସୃଷ୍ଟିଟା ପୁରା ତିଆରି କରିଦେଇକି ଚାରିଟା ବର୍ଣ୍ଣାଶ୍ରମ କରିଦେଇକି ଆମକୁ ଛାଡ଼ି ଦେଇଥିଲେ, ତୁମେ ଖାଲି ଏତିକି ଚଲା, ମ୍ୟାନେଜ୍ କର, ତୁମେ କିଛି କରନି, ଏମାନେ ସବୁ କିଛି ଡିଷ୍ଟ୍ରୟ କରିଦେଲେ। ଏ କଳି ଯୁଗ ଆଗକୁ ଆଗକୁ ବଢ଼ି ବଢ଼ି ଚାଲିବ, ଏମିତି ୟାର ପରିଣତି କ'ଣ ହବ, ପରିଣତି ଏତିକି ହବ, ଲୋକମାନେ ପ୍ରାୟଣ ଅଳ୍ପାୟୁଷ ସଭ୍ୟା କଲେ ଅସ୍ମିନ୍ ଯୁଗେ ଜନା ମନ୍ଦ ସୁମନ୍ଦ ମତୟୁ ମନ୍ଦ ଭାଗ୍ୟ ହିଁ ଉପନ୍ଦ୍ରତା। ସବୁ ଲୋକ ହେଲେ କହିବେ ମୋ ଭାଗ୍ୟ ଖରାପ, ମୋ ଭାଗ୍ୟ ଖରାପ, ସବୁବେଳେ ଡିସଏଗ୍ରିମେଣ୍ଟ। ଆମ ପ୍ରଭୁପାଦ କୁହନ୍ତି ଲଭ୍ ଆଫେକ୍ସନ୍ କିଛି ରହିବନି, ଗୋଟେ ବିବାହିତ ସ୍ୱାମୀ ସ୍ତ୍ରୀ ଭିତରେ ଗୋଟେ ଭଲ ସମ୍ପର୍କ ନାହିଁ, ଭାଇ ଭାଇ ଭିତରେ ଭଲ ସମ୍ପର୍କ, ଆମେ ସାମାଜିକ ପ୍ରାଣୀ, ଆମେ ସାମାଜିକ ପ୍ରାଣୀ, ଆମେ ବଞ୍ଚିବା କେମିତି? ଆମ ପାଇଁ ବିଜ୍ଞାନ ବହୁତ କିଛି ଦେଇଦେଲା, କିନ୍ତୁ କେତେ ଗୋଟେ ଚ୍ୟାଲେଞ୍ଜ ସମାଗ୍ରହ ଥୋଇଦେଲା। ଆମେ ବଞ୍ଚିବା ପାଇଁ ଆମର ଯଦି ଦୁଇଟା ଜିନିଷ ଦରକାର, କ'ଣ ଦରକାର, ଦୁଇଟା ଜିନିଷ, ଗୋଟେ ମଣିଷ ବଞ୍ଚିବା ପାଇଁ ଦୁଇଟା ଜିନିଷ ଦରକାର, ଧନ, ଧନ କିଛି ଆବଶ୍ୟକ ନାହିଁ, ଧନ ତ ମିଳିଯିବ, ତାଙ୍କୁ ଭଗବାନ ଦେଇଦେବେ, ଆପଣ ଜନ୍ମ କରିଛନ୍ତି, ଭଗବାନ ଏତେ ବୋଗସ୍ ନୁହନ୍ତି ଆଜିକାଲି ସାଇଣ୍ଟିଷ୍ଟ ଭଳି, ଗାଡ଼ି ତିଆରି କରିଦେଉଛ, ରୋଡ୍ ଅଛି କି ନାହିଁ ଠିକ୍ ନାହିଁ, ସେଥିପାଇଁ ଗଛ କାଟ, ରୋଡ୍ ବଢ଼ାଅ, ଘଣ୍ଟା ଘଣ୍ଟା ଗାଡ଼ି ଜାମ୍ ହେଇକି ପଡ଼ୁଛି, ପେଟ୍ରୋଲ ଅଛି କି ନାହିଁ ଚିନ୍ତା ନାହିଁ, ଆରବରୁ ପେଟ୍ରୋଲ ଆସିବ ପୋଡ଼ା ହେବ, କିନ୍ତୁ କମ୍ପାନୀମାନେ ଗାଡ଼ି ତିଆରି କରି ଚାଲିଛି, ଭଗବାନ ସେମିତି ବୋଗସ୍ ନୁହନ୍ତି। ଭଗବାନ ସୃଷ୍ଟି କରିବା ପୂର୍ବରୁ ପ୍ରତ୍ୟେକ ଜୀବ ପାଇଁ ଯାହା ଯାହା ଭୋଜନ ମୁଖ ଦେବା ପୂର୍ବରୁ ଭୋଜନ ଦେଇଛନ୍ତି, ସମସ୍ତଙ୍କ ପାଇଁ ଷ୍ଟକ୍ ରହିଛି, ଭଗବାନ ବୋକା ନୁହନ୍ତି। ଆମେ ଆଜିକାଲି ଯେଉଁ ପ୍ରୋବ୍ଲେମ ଫେସ୍ କରୁଛେ, ମୁଁ ଛୋଟ ପିଲାବେଳେ ଦେଖିଛି ଗଞ୍ଜାମ, ଆମର ନିଜର ଘର, ଆମେ ସବୁ ଗାଁ ଗହଳି ପିଲା, ଆମେ ଦେଖିଛୁ ଇମିଟେସନ, ଏବେ ସବୁ ଇମିଟେସନ ପିନ୍ଧୁଛନ୍ତି ନା ଆପଣ, ସେତେବେଳେ ଚାଷ କରିବା ଲୋକ ତାଙ୍କ ଆଗେ କହିବେ ଝିଅର ନାକ କାନ ହାତ ପାଦରେ ରୂପା। ସେତେବେଳେ ଆମେ ଯେତେବେଳେ ଦେଖୁଛୁ ଆମର ଅଜା ଘର ଯେଉଁଟା, ଆମେ ଯେଉଁ ସାଧୁ କହିବା କଥା, ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ଆମ ମାଆଙ୍କର ସବୁ ଥିଲା ମଥାମଣି ବାଜୁ, ରୂପାରେ ବାଜୁ, ହାତରେ ଏଠି ସବୁ କ'ଣ କୁହନ୍ତି ଏଟାକୁ, ହାତ ନା ଏ କମରରେ ବାନ୍ଧନ୍ତି ସେଟା, କମର ପେଟି, ହାତରେ ସବୁ ବାଜୁ, ଏଗୁଡ଼ା ସବୁ ରୂପାରେ ଥିଲା ମଥାମଣି ସବୁ, ଧାନରେ ସବୁ ଟିକ୍ ଟିକ୍ ମାଳା ହେଇଥିବ ହେରେ, ଆମର ଯେଉଁ ଥିଲେ କ'ଣ କୁହ ଆଜି ଅଜା ନା କ'ଣ କୁହନ୍ତି ନା ଅଜା ନା, ତାଙ୍କର ବାବା ଯିଏ ସିଏ କେବଳ ଗାଈ ରଖୁଥିଲେ, ଚାଷ କରୁଥିଲେ। ଆମର ଗୋଟିଏ ଝିଅ, ବର୍ତ୍ତମାନ କାହାର ଗୋଟିଏ ପୁଅ ଗୋଟିଏ ଝିଅ, ଯାହା ଯାହାକୁ ପଚାରିବେ ତା ଆଗେ ଝିଅ ହେଇଗଲା, ସେ ଆଉ ମୋର ପିଲା ଦରକାର ନାହିଁ, ୱି କ୍ୟାନ୍ ନଟ୍ ମେଣ୍ଟେନ୍, ଆମେ ମେଣ୍ଟେନ୍ କରିପାରିବୁନି। ସେମାନଙ୍କର ପାଞ୍ଚଟା ପାଞ୍ଚଟା ଝିଅ, ଦଶ ଦଶ ଭାଇ, ଜମି ଆଉ ଗାଈ, ପୁଣି ସୁଖରେ ରହୁଥିଲେ, କ'ଣଟା ଅଭାବ ରହିଛି ବର୍ତ୍ତମାନ କ'ଣ? ଆମେ ବୈଜ୍ଞାନିକ ଦୃଷ୍ଟିରୁ ସବୁକିଛି ଆମର ହେଇଗଲା, ଅଭାବଟା କ'ଣ ରହିଛି ଆମ ପାଖରେ ସେଟା ଖୋଜିବା। ପିତା ପୁତ୍ର ଭିତରେ କ'ଣ ଅଭାବ ରହୁଛି, ସ୍ୱାମୀ ସ୍ତ୍ରୀ ଭିତରେ କ'ଣ ଅଭାବ ରହୁଛି, ରାଜା ପ୍ରଜା ଭିତରେ କ'ଣ ଅଭାବ ରହୁଛି, କ'ଣ ଅଭାବ ରହୁଛି କୁହନ୍ତୁ ମୋତେ। ଦୁଇଟା ଜିନିଷ ଅଭାବ ରହୁଛି, କ'ଣ? ମୁଁ ଆପଣଙ୍କୁ ବିଶ୍ୱାସ କରୁନି, ମୁଁ ଆପଣଙ୍କୁ ଭଲ ପାଉନି, ଏଇଟା ନାହିଁ। ଏଇ ଦୁଇଟା କେବେ ଧନ ଦ୍ୱାରା ଆସିପାରେ ନା, ବିଜ୍ଞାନଟାକୁ ଦେଇପାରିବନି, ଏଇଟା ଭାଙ୍ଗିବ। ଲଭ୍ ଆଣ୍ଡ ଟ୍ରଷ୍ଟ, ଏ ଗୋଟେ ମୋବାଇଲ ପାଇଁ ମୁଁ ଅନୁମାନ, ମୁଁ ଖାଲି ଟଚ୍ କରି କହିଦେବି, ପ୍ରତିଦିନ ବୋଧେ ହଜାରଟା ଫ୍ୟାମିଲି ନଷ୍ଟ ହେଉଥିବ। ସ୍ୱାମୀ ଯଦି ଖାଲି ମୋବାଇଲ ଧରିଲା, ସ୍ତ୍ରୀ କହି ତୁ କାହାକୁ ଦେଇ ଫୋନ୍ କରୁଛୁ, ଦେଖୁ ଏ ବିଜ୍ଞାନ ଆମକୁ ସନ୍ଦେହ ତିଆରି କରୁଛି, କରୁଛି କି ନାହିଁ? ଆଗରୁ ଗୋଟେ ପୋଷ୍ଟ କାର୍ଡ଼ରେ, ପୋଷ୍ଟ କାର୍ଡ଼ରେ ଗୋଟେ ଚିଠି, ବର୍ତ୍ତମାନ ମେସେଜ ଗୋଟେ ମିନିଟ୍ ଆସିଲା, ପୋଷ୍ଟ କାର୍ଡ଼ରେ ଲେଟର ପଠାଉଥିଲା ନା, ସେଠି ମା ଚିନ୍ତା କରୁଥିଲା ପୁଅ ପାଇବ କି ନାହିଁ, ଆସିବ କି ନାହିଁ, ସେ କେତେଥର ଭଗବାନ ଡାକୁଥିଲା, ଆପଣ ମେସେଜ ପଠାଇଲେ କେତେବେଳେ ଭଗବାନ ଡାକୁଛନ୍ତି ମୋତେ କୁହ। ବିଜ୍ଞାନ ଆମକୁ ଦୂରେଇ ନେଉଛି, ଇଜି ଲାଇଫ୍ କରିଦେଉଛି। ବିଜ୍ଞାନ କ'ଣ କରିବ ଆମକୁ, ଯେତେବେଳେ ଟ୍ରାନ୍ସପୋର୍ଟେସନ କମ୍ୟୁନିକେସନ ଇଜି ହେଇଯିବ, ଆମେ ଭଗବାନଠୁ ବହୁତ ଦୂରେଇ ଯିବା। ମେସେଜ ପଠାଇଲା ବେଳେ, କେହି ମେସେଜ ପଠାଇଲା ବେଳେ କ'ଣ ମୋବାଇଲରେ କ'ଣ ହେଟା କହୁଛ, ହ୍ୱାଟ୍ସଆପ୍ ନା କ'ଣ, କେହି ଭଗବାନଙ୍କୁ ଡାକି ମେସେଜ ପଠାଉଛ, କିନ୍ତୁ ଚିଠି ଯେତେବେଳେ ପକାଇବ ମୁଣ୍ଡରେ ମାରିକି ମୁଁ ଦେଖି ଚିଠି ପଡ଼ିବ, କେମିତି ଯାଇକି ପହଞ୍ଚିବ ପୁଅ ପାଖରେ। ଆଉ ତା ଭିତରେ ସେ ଭଗବାନ ଡାକୁଥିଲା, ପ୍ରଭୁ କେମିତି ମୋ ପୁଅ ଟିକେ ଫେରି ଆସୁ, ଚିଠିଟା ଟିକେ ପାଉ, କେମିତି ଆସୁ। ଆଜି ଯେଉଁଟା ଆମକୁ ବହୁତ ସହଜ ଲାଗୁଛି, କିନ୍ତୁ ଏଇ ସହଜ ଜୀବନ ଦ୍ୱାରା ଆମେ ଦୂରେଇ ଯାଉଛୁ ଭଗବାନ ପାଖରୁ। ଆଉ ଭଗବାନଙ୍କ ପାଖରୁ ଦୂରେଇ ଯିବା ଅର୍ଥ ଏଇ ଦୁଇଟା ଜିନିଷ ସଂସାରରେ ମିଳିବନି, କେହି ଦେଇପାରିବେନି, କେହି ଦେଇପାରିବେନି। ଗୋଟେ ହେଲା ପ୍ରେମ, ଗୋଟେ ହେଲା ବିଶ୍ୱାସ, ମୁଁ ଆପଣଙ୍କୁ ଭଲ ପାଇବି। ଆପଣ ମୋ ନିଜ ଲୋକ ନହୁଅନ୍ତୁ, ଆପଣ ଜଣେ ଗୋଟେ ମନୁଷ୍ୟ ନା, ପଶୁକୁ ମୁଁ ଭଲ ପାଇପାରୁଛି, ଆପଣ କାହିଁ ଭଲ ପାଇପାରିବେନି, ମୋତେ କଥା କାହିଁକି ମୁଁ ହେଇପାରିବେନି, ଏଇଟା ନାହିଁ, ଏଇଟା କେବେ ବିଜ୍ଞାନ ଦେଇପାରିବନି। ବିଜ୍ଞାନର କ'ଣ କ'ଣ ଡ୍ରବ୍ୟାକ୍ ଯଦି କୁହାଯିବ, ଦଶ ଦଶ ଦିନ ମୁଁ କହିପାରିବି ଆମ ଜୀବନକୁ କେମିତି ନଷ୍ଟ କରିଛି, କାରଣ ମୁଁ ତାର ସାକ୍ଷୀ। ଆମେମାନେ ସବୁ ଗ୍ରାମୀଣ ସଭ୍ୟତାର ଆସୁଛୁ, 50 ବର୍ଷ ଭିତରେ ଆମେ ୟଙ୍ଗ ଏଜ୍ରେ ସାଧୁ ହେଇକି ସବୁ କମ୍ପେୟାର କରି ଦେଖୁଛୁ। ଆପଣ ଦେଖନ୍ତୁ ଆପଣଙ୍କ ଫ୍ରେଣ୍ଡସ୍କୁ ଆପଣ ସେତିକି ଭଲ ପାଇପାରିବେନି। ଆଜି ଆମେ ବି ଆମ ବନ୍ଧୁମାନଙ୍କୁ ଦେଖିଲେ, ଆଜି ବିଭାଗ ପିଲାଛୁଆ, ତାଙ୍କ ପିଲାଛୁଆ ଯେଉଁ ବିବାହ ହେଲେଣି, ସାର୍ ମୋତେ ଦେଖିଲେ କୁଣ୍ଡେ ପକେଇ, ଆରେ କେମିତି ଅଛୁ, ସେମାନେ କେବେ ଅଭିମାନ କରନ୍ତିନି, କେମିତି ଅଛୁ ତୁ, କେମିତି କ'ଣ, କେମିତି ଭଲ ଅଛୁ ତ, ସାଧୁ ବାବାଜୀ ହେଇଗଲୁ। ଆଜି ଗୋଟେ ଫ୍ରେଣ୍ଡସ୍ ଦେଖନ୍ତୁ, ସେ ତାକୁ ଦେଖିବ, ସେ ତାକୁ ଦେଖିବ, ବାଏ କହିଦେବ, ଦୀପଦ କଥା ହେବେ, ନହେଲେ ସେ କଥା ହେବେନି। ଲଭ୍ ଆଉ ନାହିଁ, ଟ୍ରଷ୍ଟ ଆଉ ନାହିଁ, ଏଇଟା ଏଇଟା ସ୍ନେହ, ଲଭ୍ ମାନେ କ'ଣ, ଯେଉଁଟା ସ୍ନେହ କହୁଛନ୍ତି, ପ୍ରେମ କହୁଛନ୍ତି, ଆଉ ବିଶ୍ୱାସ, ଏଇଟା ବିଜ୍ଞାନ ଦେଇପାରିବ, ଏଇଟା ଭାଙ୍ଗିଦେବ, ଦେଇପାରିବନି। ଏଇଟା ଭଗବାନଙ୍କର, ଈଶ୍ୱରଙ୍କର ବରଦାନ, ଜଣକୁ ଭଲ ପାଇବା ଆଉ ଜଣକୁ ବିଶ୍ୱାସ କରିବା। ଆପଣ ଆମେ ସାମାଜିକ ପ୍ରାଣୀ ନା, ଆମେ ଯଦି କାହାକୁ ଭଲ ନ ପାଇବା, ବିଶ୍ୱାସ, ଆପଣ କାହାକୁ ବିଶ୍ୱାସ କରୁଛନ୍ତି କୁହନ୍ତୁ ମୋତେ, କୁହନ୍ତୁ, କିଏ କାହାକୁ କହିପାରିବେ, ଆପଣ କାହାକୁ ବିଶ୍ୱାସ କରୁଛନ୍ତି? ବର୍ତ୍ତମାନ କିଏ କହିପାରିବେନି ମୁଁ କାହାକୁ ବିଶ୍ୱାସ କରୁଛି, ସ୍ତ୍ରୀକୁ ବିଶ୍ୱାସ କରୁଛି ପାରୁଛନ୍ତି, ପୁଅକୁ, ଆପଣ ପୁଅ ଯେ ଆପଣଙ୍କ ବୃଦ୍ଧ ବୟସରେ ଆପଣ ସେବା କରିବେ, ବିଶ୍ୱାସ କରିପାରୁଛନ୍ତି? ଆପଣମାନେ ବୟସ୍କମାନେ କହିପାରିବେ ହଁ ମୋ ସ୍ତ୍ରୀ ମୋ ପାଖରେ ରହିବ? ଆଜି ଯେ ମାନେ ବିବାହ ହେଇନାହାନ୍ତି ସେ କହିପାରିବେ ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ରହିବେ, ତାଙ୍କ ପୁଅ ତାଙ୍କର କଥା ମାନିବେ? କାହିଁକି ଏଟା ନା କାହିଁକି କାହିଁକି ଆପଣ କହିପାରୁନାହାନ୍ତି, କାହିଁକି ଆପଣ ଏଇ ବିଶ୍ୱାସଟା ଆସୁନି? ଆମର ଫାଉଣ୍ଡେସନ ଉପରେ ନଷ୍ଟ କର, ଏଇ ବିଜ୍ଞାନ ଭିତ୍ତିକ ଜୀବନଯାପନ ଆମର ପିଲା ଛୁଆମାନେ କରୁଛନ୍ତି, ଆମ ପରିବାର ଚାଲିଛି, ନଷ୍ଟ ହେଇଯିବ। କିନ୍ତୁ ଆଧ୍ୟାତ୍ମିକ ଜୀବନରେ ମୋର ମୋର ଗୋଟେ ସାଙ୍ଗ ଥିଲା, ସେ ପାଠ ପଢ଼ୁଥିଲା, ତାକୁ କେତେ ଦିନ ପରେ ସେ ବହୁତ ଦିନ ପରେ ମୋତେ ଦେଖା ହେଲା, ମୋତେ ସେ ପଚାରିଲା ବୋଲି କ'ଣ କରୁଛୁ? ଆମେ ଦେଖିଲେ ସାଙ୍ଗ ଏଇଭଳି ସାଙ୍ଗ ଭଳି କଥାବାର୍ତ୍ତା କରୁ, ମୁଁ ଯେ ସାଧୁ ହେଇଗଲି ବୋଲି ସେମାନଙ୍କୁ ସେଭଳି ଆମେ ଲଫେକ୍ସନ୍ ଦେଉ ବୋଲି କ'ଣ କରୁଛୁ? କହିଲା ମୁଁ ଜବ୍ ଛାଡ଼ିଦେଲି। ନା କାହିଁ ଜବ୍ ଛାଡ଼ିଦେଲୁ? କାରଣ ଆମେ ସେତେବେଳେ ସାଇନ୍ସ ଷ୍ଟୁଡେଣ୍ଟ, ସେତେବେଳେ ବହୁତ ପୋଷ୍ଟ। କହିଲେ ନାଇଁ ନାଇଁ ମୋ ବାପା ଦେହ ଖରାପ ହେଇଗଲା, ନା ମୋର ବାପାର ସେବା କରିବି ନା ଆଉ। ବାପା ମନା କଲା ତୁ ଜବ୍ କରନ୍ତୁ ପଳିଆ, ଆଜିକାଲି ତୁମେ ପାଠ ପଢ଼ିକି ତୁମ ବାପା ମା ଏକାକି ଘର ଭିତରେ ପଶିଛି, ତୁମେ ଯାଇକି ବମ୍ବେରେ ରହିକି ଟଙ୍କା ରୋଜଗାର କରୁଛ, କେତେବେଳେ ଯେଉଁଟା ଲୋକ ଜବ୍ ଛାଡ଼ିକି ବାପା ସେବା କରୁଥିଲା, ବର୍ତ୍ତମାନ ବାପା ମା ତାଙ୍କ ଘରେ ପଡ଼ିଥିବେ, ପୁଅ ତାର ଯାହା ଧନ ରୋଜଗାର କଲା। ତାର ପ୍ରାଧାନ୍ୟ କାହାକୁ ଦେଇଛନ୍ତି, ଧନକୁ ନା ବିଶ୍ୱାସକୁ ନା ସ୍ନେହକୁ ଶ୍ରଦ୍ଧାକୁ? କାହିଁକି ସବୁ ଜିନିଷ ହେଇଯାଉଛି? ଯଦି ଆମେ ଏଇଟା କରିପାରୁଛେ ତାହେଲେ ଆମ ପିଲା ଛୁଆ କ'ଣ କରିବେ? ଆମେ ଆଉ ଫ୍ୟୁଚର ଦେଖୁନେ, ଆମେ କହୁଛେ ଏନ୍ଜୟମେଣ୍ଟ କରିବୁ, କିନ୍ତୁ ଏନ୍ଜୟମେଣ୍ଟ ସ୍ପିରିଟର ରେଜଲ୍ଟଟା କ'ଣ? ଆମେ ତ ଓଲ୍ଡ ଏଜ୍ ହେଇଯିବ, ଆମର କିଏ କେୟାର କରିବ, ଆମକୁ କିଏ ବିଶ୍ୱାସ କରିବ? ଏଟା ପରମ୍ପରାରେ ପରିଣତ ହେବ, ଅବିଶ୍ୱାସ ସ୍ନେହହୀନ ଜୀବନ ହେଇଯିବ। ବିଦେଶରେ ମୁଁ ଯାଏ ନା, ବିଦେଶରେ ଫ୍ଲାଟରେ ଯେତେବେଳେ ପଶିବୁ ସବୁ ମୁଁ ପଚାରେ ଏଠି କିଏ ଅଛି, କାରଣ ଆମେ ସବୁ ଇଣ୍ଡିଆନ ଲୋକ ନା। ମୁଁ ଇନକ୍ୱାରି କରେ, ଏଇ ସିଙ୍ଗାପୁରରେ ସେ ଆମର ଜଣେ ଅଛନ୍ତି, ଆମର ଗଡ଼ ବ୍ରଦର, ଆମ ଗୁରୁଙ୍କ ତୋର ଦୀକ୍ଷା ନେଇଥିଲେ, ସେ ଓଲ୍ଡ ଏଜ୍ରେ ତାଙ୍କର ଅଛନ୍ତି, ତାଙ୍କ କାର୍ ପାର୍କିଂ କରିକି ଆମେ ଯାଉ, ମୁଁ ତାଙ୍କୁ ପଚାରେ ଏଠି କିଏ ରହୁଛନ୍ତି, ହୁଇ ଷ୍ଟାଇଙ୍ଗ ହିୟର, ସବୁ ଚାଇନିଜ୍ ପର୍ସନ୍, ମାନେ କିଏ ସିଏ, ଆଇ ଡୋଣ୍ଟ ନୋ। 20-30 ରହିଥିବ, ସେ ଘରର ଏ ଘର କଥାବାର୍ତ୍ତା ହେଇନଥିବେ, ସିଏ ସେଇପଟେ ଯାଉଥିବ, ଇଏ ସେଇପଟେ ଯାଉଥିବ। ଏକ ବିଶ୍ୱାସହୀନ ଶ୍ରଦ୍ଧାହୀନ ଜୀବନ ଆମର ହେଇଯିବ। ଆମେ ଯଦି ଭଗବାନଙ୍କୁ ଭୁଲିଯିବା, ଆମେ ପଢ଼ୁଥିଲେ ନା ଏଗୁଡ଼ା ସବୁ, ଆଜିକାଲି କାହିଁକି ମାଇଥୋଲୋଜି କହୁଛନ୍ତି, ଯେଉଁ କଳ୍ପନା କହୁଛନ୍ତି, ଏଥିପାଇଁ କହୁଛନ୍ତି। କ'ଣ ତା ନା ଶ୍ରବଣ କୁମାର, ନା ଶ୍ରବଣ କୁମାର କ'ଣ କରୁଥିଲେ, ବାପା ମାଙ୍କୁ କାନ୍ଧରେ ବୋହିକି ନେଉଥିଲେ ତୀର୍ଥ। ଦେଖନ୍ତୁ ପିତୃଭକ୍ତ କେମିତି ଥିଲେ, ଏଇଟା ସବୁ ଷ୍ଟୋରି ହେଇଗଲାଣି, କାରଣ ଆମେ ତ ପ୍ରାକ୍ଟିକାଲ ଦେଖୁନେ ନା। ଏମିତି କେହି ବାପାକୁ ସମ୍ମାନ ଦଉନି, ମାଆକୁ ସମ୍ମାନ ଦଉନି, ଏଇଟା ସବୁ ମାଇଥୋଲୋଜି। ଆରେ ଆପଣ ରାମଙ୍କୁ ବିଶ୍ୱାସ କରନ୍ତୁ ନ କରନ୍ତୁ, କୃଷ୍ଣଙ୍କୁ ବିଶ୍ୱାସ କରନ୍ତୁ ନ କରନ୍ତୁ, ଆଚ୍ଛା ଆପଣଙ୍କୁ ଆପଣ ନିଜେ ବିଶ୍ୱାସ କରନ୍ତୁ ନା, ମୁଁ କ୍ୱେଶ୍ଚନ୍ କରୁଛି, ଆପଣ ଆପଣଙ୍କୁ ବିଶ୍ୱାସ କରିପାରୁଛନ୍ତି ଆପଣଙ୍କ ଜୀବନ? ଯଦି ଭଗବାନ ନାହାନ୍ତି କେହି, ଆପଣ କ'ଣ ଆପଣଙ୍କର ଲାଇଫ୍ରେ, ଆପଣଙ୍କର ଜବ୍ ମନି, ଆପଣ କେଉଁଥିରେ ନା ଆପଣଙ୍କ ବଡ଼ିରେ କେଉଁଥିରେ ଆପଣ ସିକ୍ୟୁରିଟି ଦେଇକି ଆପଣ କୁହନ୍ତୁ ନା, କିଛି ଅଛି ଗ୍ୟାରେଣ୍ଟି ଦେଇପାରିବେ? କିଛି ଆପଣଙ୍କ ସ୍ଥିର ଜୀବନର କିଛି କହିପାରିବେ? କିନ୍ତୁ ପୂର୍ବକାଳରେ ସମସ୍ତେ ସ୍ଥିର ଜୀବନର ଗୋଟେ ଗ୍ୟାରେଣ୍ଟି ଦେଇପାରୁଥିଲେ। ଜଣେ ଗୃହସ୍ଥ ବି କହିପାରୁଥିଲା ନାଇଁ ମୋ ପିଲା ଛୁଆର ଦାୟିତ୍ୱ ମୁଁ ନେବି, ମୋ ସ୍ତ୍ରୀ ମୋର ଆନୁଗତ୍ୟ ହେଇକି ରହିବ, କେଉଁ ବଳରେ କହୁଥିଲା? ଗୋଟେ ଗରିବ ଲୋକ ପାଖରେ କିଛି ନଥିଲା, ତା ପାଖରେ 5 ଝିଅ ଥିଲା, ସେ ବିବାହ କରିଦେଉଥିଲା, କେଉଁ ବଳରେ କହୁଥିଲା? ସେ କ'ଣ କହେ, ମାଲିକ ଅଛି ମୋତେ ସହାୟ କରିବ, ସେ ମୂଲ ଲଗେଇ ତାର 5 ଝିଅକୁ ବିବାହ କରିଦେଉଥିଲା। କେବଳ ଯେ ଧନ ବଳ, ଜ୍ଞାନ ବଳ ଗୋଟେ ବଳ, ୟା ଉପରେ ଗୋଟେ ବଳ ରହିଛି, ସେ ହେଉଛି ଆଧ୍ୟାତ୍ମିକ ବଳ, ତାକୁ ସ୍ପିରିଚୁଆଲ ଷ୍ଟ୍ରେଙ୍ଥ କୁହାଯାଏ। ସ୍ପିରିଚୁଆଲ ଷ୍ଟ୍ରେଙ୍ଥରେ ଯେମିତି ଆପଣମାନେ ସବୁ ଘରେ ଅଛନ୍ତି, ମା ଘରେ ଅଛନ୍ତି, ମା ବର୍ତ୍ତମାନ କାହା ଭରସାରେ ଥିବେ? ମୋ ପୁଅ, ପୁଅଟା ଆପଣ ସାହାଯ୍ୟ କରିନା, ବୟସ ହେଲା ନା, କିଏ କରିବ? ପୁଅ ନାତି ଚାଲନ୍ତୁ ଦେଖିବେ, ମାଙ୍କ ଠାରୁ ବି ମୁଁ ଆପଣଙ୍କୁ ଦେଖେଇଦେବି, ବୃନ୍ଦାବନ ମୋ ସାଙ୍ଗେ ଚାଲନ୍ତୁ, ତାଙ୍କ ଠାରୁ ଆହୁରି 20 ମା ଦେଖେଇଦେବି, ଯେଉଁମାନେ ପାଖରେ କେହି ନାହାନ୍ତି, ସେମାନେ ବସି ମାଳା କରୁଛନ୍ତି, ଲୋକମାନେ ତାକୁ ଖାଇବାକୁ ଦେଇଯାଉଛନ୍ତି, ସେ କାହା ଭରସାରେ ଅଛନ୍ତି? ଭଗବାନଙ୍କ ଭରସାରେ। ଆମ ସଂସ୍କୃତି ସେଇଆ ଥିଲା, ଗୋଟେ ଛୋଟ ପିଲାକୁ ଆମେ ଯେତେବେଳେ ସବୁ ପାଠ ପଢ଼ୁଥିଲୁ, ଭଲ ଅଛି ଏ ଛୁଆଟା ସବୁ ଦେଖୁଛୁ ବହି ଫୋପାଡ଼ୁଛନ୍ତି, ଫୋପାଡ଼ ଦେଇକି ବହି ଉପରେ ଚଢ଼ିକି ପଳାଉଛନ୍ତି, ଆମେ ଯେତେବେଳେ ପାଠ ପଢ଼ୁ ସେତେବେଳେ ବହିଟା ଖୋଲିବା ପୂର୍ବରୁ କ'ଣ କରାଯାଏ, ପ୍ରଣାମ କରାଯାଏ। ଏବେ ସ୍କୁଲ, ଏବେ କ'ଣ କୋଚିଂ ପିଲାମାନେ ଆପଣଙ୍କ ଘରକୁ ଆସୁନଥିବେ ସବୁ ପଢ଼ିବା ପାଇଁ? କୋଚିଂ ପିଲା ଯେ ମୋ ଟିଉସନ୍, ମୋ ଟିଉସନ୍ ମାଷ୍ଟର ଯେଉଁଟା କହୁଛ, ସେ କୋଚିଂ ଦେବା ପାଇଁ ଆସୁଥିବେ, ସେ କ'ଣ ଛୁଆ କହୁଛନ୍ତି ପ୍ରାର୍ଥନା କର ବୋଲି? ନାଇଁ, ଏ ଖୋଲରେ ବହି ଖୋଲ, ଆଗରୁ ବାଡ଼ି ଧରିକି ସାର୍ ମାନେ କହିବେ ପ୍ରାର୍ଥନା କାହିଁ କରିବେ? ଯେତେବେଳେ ପ୍ରୋଗ୍ରାମ ହେଉଛି ଗୀତା ଟିକେ ଶୁଣନ୍ତୁ, ନିଜ ଘରେ ଗୀତା ଭାଗବତ ପଢ଼ନ୍ତୁ, ଏଇଟା ଆମ ସଂସ୍କୃତି ଗୁଡ଼ିକ ସବୁ, ଆପଣ ଦେଖି ସୁଖରେ ରହିବେ। ତେଣୁ ଯଦି ଆପଣମାନଙ୍କର କିଛି ପ୍ରଶ୍ନ ଅଛି ପଚାରନ୍ତୁ, ବର୍ତ୍ତମାନ ପ୍ରସାଦ ନେବେ, ସମୟ ହେଇଗଲା। ସୁଯୋଗ ଦେଉଛି ପାଞ୍ଚ ମିନିଟ୍, ଆପଣ ଯଦି କାହାର ଭିତରେ କିଛି ସନ୍ଦେହ ଥାଇପାରେ ଆପଣ ପଚାରି ପାରିବେ ପ୍ରସାଦ କେଉଁ ନେବେ ଏଇଠି, ଠିକ୍ ଅଛି। ଆପଣ ଦେଖୁଛନ୍ତି ମୁଁ ଯେଉଁ ସାଧୁ ହେଇଛି, ମୁଁ ଏଇ ଗୀତା ପଢ଼ିକି, ମୁଁ କିନ୍ତୁ ଗୀତା କିଛି ବୁଝିପାରୁନଥିଲି। ମୁଁ ଏକୁଟିଆ ରହୁଥିଲି ହଷ୍ଟେଲରେ, ହଷ୍ଟେଲ ନାହିଁ, ରହୁଥିଲା ନାନୀଙ୍କ ପାଖରେ, ସେତେବେଳେ ସେମାନେ ପଳେଇ ଆସିଥିଲେ, ମୋତେ ଏକୁଟିଆ ଛାଡ଼ି ଦେଇ ପଳେଇ ଆସିଥିଲେ ଏବଂ କହିଥିଲେ ତୁମେ ଠାକୁର ପୂଜା କର। ମୁଁ ତ ଠାକୁର ପୂଜା ପାଇଁ ଗଲି, ୟଙ୍ଗ ପିଲା, ସେତେବେଳେ ଦେଖିଲି ଗୋଟେ ଗୀତା ଅଛି, ଏ କ'ଣ ଗୀତାରେ ଲେଖା ଅଛି, ଶୁଣି ଛୋଟ ପିଲାର ଗୀତା ଅଛି, ଏଇ ପ୍ରଭୁପାଦଙ୍କର ଗୀତା ପଢ଼ିଥିଲୁ, ଏଇ ଭଗବାନଙ୍କର ଗୀତା। ଆପଣମାନେ ଯେଉଁମାନେ ଚାହିଁବେ ଏ ଷ୍ଟଲରୁ ନେଇପାରିବେ। ଆଉ ଏ ମାଳି, ଏ ମାଳିରେ ଆମେ ପ୍ରତିଦିନ ଆମେ ଷୋଳମାଳା ମାନେ ଗୋଟେ ମାଳା କରିବା ପାଇଁ 2 ଘଣ୍ଟା ସମୟ ଲାଗେ, ଗୋଟେ ମାଳା କରିବା ପାଇଁ 7 ମିନିଟ୍, ଷୋଳମାଳା ପାଇଁ 2 ଘଣ୍ଟା, ଆମେ 2 ଘଣ୍ଟା ସମୟ ନଉ। ଆପଣମାନେ ଯେତିକି କରିପାରିବେ ଧରି ଜପ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ, ଏ ଶବ୍ଦଟାକୁ ଧ୍ୟାନ କରିବାକୁ ପଡ଼େ। ଭଗବାନଙ୍କର ନାମଟା ଯେମିତି ରାମ 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 ରାମ, ସେ ଶବ୍ଦଟାକୁ ଧ୍ୟାନ କରିବାକୁ ପଡ଼େ, ମନଟା ସଂଯମ ହେବ। ଗୋଟେ ଜାଗାରେ ବସିବେ, ଗୋଟେ ମାଳା ଦୁଇ ମାଳା ଜପ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ କୃଷ୍ଣ। ସବୁ ଶବ୍ଦ ସ୍ପଷ୍ଟ ହେବା ଦରକାର, ସେଗୁଡ଼ା କାନକୁ ଶୁଭିବା ଦରକାର। ଆପଣ ଦିନେ ବୁଝିପାରିବେ ଭଗବାନ ଆପଣ କେମିତି ସାହାଯ୍ୟ କରୁଛନ୍ତି, କେମିତି ଆପଣ ମନ ସଂଯମ ହେଉଛି ନାମରେ ନା। ହରିନାମ ଅଜାମିଲ ନାମରେ ତରିଥିଲେ, ଦଶରଥନାଙ୍କର ନାମରେ, ରାମ ନାମରେ ତରିଥିଲେ, ନାମ ଛଡ଼ା ଆଉ କଳିଯୁଗରେ କିଛି ନାହିଁ। ତେଣୁ ଆପଣମାନଙ୍କୁ ଯେତେବେଳେ ସମୟ ହେବ ଘରେ ଠାକୁର ଘରେ ମାଳିଟାକୁ ଟାଙ୍ଗିଦେବେ, ୟାର ବ୍ୟାଗ୍ ବି ଅଛି, ରଖିଦେଲେ ଗୋଟେ ମାଳା ଦୁଇ ମାଳା, ଯେତେବେଳେ ସନ୍ଧ୍ୟାବେଳେ ସକାଳେ ଶୁଚି ଅଶୁଚି କିଛି ନାହିଁ, ନାମ କରିବାର କିଛି ନାହିଁ, ପୂଜା କରିବାର ବିଧି ଅଛି, ନାମ କରିବାର କିଛି ନାହିଁ, କେତେବେଳେ ମରଣ ହୋଇଯିବ, ନାମଟା କାହିଁ କରିବେ, ସବୁବେଳେ ନାମ କରିପାରିବେ। ଆଉ ଧ୍ୟାନରେ ବସିକି କରିବେ, ହଁ କ'ଣ କୁହନ୍ତୁ।
ସେଇ ସମୟ ଭିତରେ ମୁଁ ନିଜର ସବୁ କର୍ମ କରିବା ପରେ ସେଇ କର୍ମ ସମୟ ଭିତରେ ମୁଁ ଏଇ ଇସ୍କନ ବାବାଙ୍କର ଚ୍ୟାନେଲରୁ ମୁଁ ସବୁବେଳେ ଶୁଣେ, ବୁଦ୍ଧାନନ୍ଦଜୀ ମହାରାଜ ଆଉ ଅନେକ ଅନେକ ବାବାଙ୍କର ସବୁ ଶୁଣିବା ପରେ ମୁଁ ଦିନକୁ ବର୍ତ୍ତମାନ 5 ଘଣ୍ଟାରୁ ଉର୍ଦ୍ଧ୍ୱ ଶୁଣୁଛି।
ହଁ ଶୁଣନ୍ତୁ, ଆଉ ନାମ କରେ
ମୁଁ, ତାପରେ ମୋର ଦେହ ବହୁତ ଖରାପ ହେଇଗଲା, ମୁଁ ହାର୍ଟ ରୋଗରେ ପୀଡ଼ିତ ହେଇଗଲି, ତାପରେ ଅସ୍ତ୍ରୋପଚାର ହେଲା, ତାପରେ ସୁସ୍ଥ ହେଲି। ସୁସ୍ଥ ହେବା ପରେ ମୁଁ ଆମିଷ ବର୍ଜନ କରିଦେଇଛି ଆଉ କାମ ବି କରୁଛି,
ସବୁ ହବ। ଭଗବାନଙ୍କୁ ଡାକିଲେ ସବୁ ଆପଣ ଭଗବାନ ସାହାଯ୍ୟ କରିବେ।
ଭଗବତ ଗୀତା ଟିକେ ଟିକେ ପଢୁଛି, କିନ୍ତୁ ଶ୍ଳୋକ ଯଦିଓ ମୁଁ ସମ୍ପୂର୍ଣ୍ଣ
ନାହିଁ, ଦରକାର ନାହିଁ ଶ୍ଳୋକ, ନା କିଛି ଆବଶ୍ୟକ ନାହିଁ, ପଢନ୍ତୁ ଖାଲି,
ପଢୁଛି କିଛି ମନେ ବି ରହୁନି ବିଶେଷ ଭାବରେ,
ନା ଶୁଣିଲେ ମନେ ରହେ, ପଢି ଦେଇଥିବେ ତାପରେ ଶୁଣିଦେବେ ସବୁ ମନେ ରହେ,
ଶୁଣୁଛି ପଢୁଛି। ମୋ ପାଖରେ ଯଦି କେହି ଘର ଲୋକ ବି ବସୁନାହାନ୍ତି, ମୁଁ ସେମାନଙ୍କୁ ଯଦି ଚାହୁଁଛି ଆସିକି ମୋ ପାଖରେ ବସ କିମ୍ବା ଏ କଥା ଶୁଣ, ଆଉ ମୁଁ ଯୋଉ ଆଧ୍ୟାତ୍ମିକ ଲାଇନରେ ଯାଉଛି ତୁମେମାନେ ମୋ ସେଥିରେ ମିଶବେ କି, ସେମାନେ ବି ସେଥିପାଇଁ
ଆସି ହବ,
କିନ୍ତୁ ମୁଁ ମନେ ମନେ ସ୍ଥିର କରିଛି ଯେ ମୁଁ ଆଉ କିଛି ଦିନ ପରେ, ଏଇ 3 ବର୍ଷ ହେଲା ମୁଁ ଆମିଷ ଛାଡି ସାରିଲାଣି, ସେମାନେ
ନାଇଁ
ଆମିଷ ଖାଉଛନ୍ତି,
ଆପଣ ବସନ୍ତୁ ମୁଁ ବୁଝେଇ ଦଉଛି, ମୁଁ କହିଦଉଛି। କାଳିଆର ସ୍ତ୍ରୀ ମାନେ କ'ଣ ଥିଲେ, କାଳିଆ ସ୍ତ୍ରୀ ଦେଖିଛନ୍ତି ନା, ନାଗପତ୍ନୀ ମାନେ, ସେମାନେ ଭକ୍ତ ଥିଲେ, କିନ୍ତୁ କାଳିଆ ଭକ୍ତ ନଥିଲା, ଦୁଷ୍ଟ ଥିଲା। ଯାଜ୍ଞିକ ବ୍ରାହ୍ମଣ ମାନେ କ'ଣ ଥିଲେ, ସେମାନେ କୃଷ୍ଣଙ୍କ ଭକ୍ତ ନଥିଲେ। ଦେଖନ୍ତୁ ଆମର 2 ଆଙ୍ଗୁଳି କେବେ ସମାନ ନାହିଁ, ଅଛି କି ଆମର ପିଲାଛୁଆ ସେମାନେ ଯେ ସେଭଳି ଧାରାକୁ ଆସିବେ ତୁମେ କିଛି ମାନେ ନାହିଁ। ଇଞ୍ଜିନ୍ଟା ଆଗେ ଚାଲିଲେ ତାପରେ ବଗି ଗୁଡ଼ା କୁଆଡ଼େ ଯିବେ, ଲାଇନ୍କେ ଆସିବେ, ତେଣୁ ଇଞ୍ଜିନ୍ଟା ଷ୍ଟ୍ରଙ୍ଗ ହେବାର ଅଛି। ଆଚ୍ଛା ଆପଣ ଭକ୍ତ ହେଇଗଲେ, ଯଦି ସେମାନେ ଭକ୍ତ ହେଉନାହାନ୍ତି ବି ଆପଣଙ୍କର ଲାଭ ହେବ, କ'ଣ ଲାଭ ହେବ, ଯେମିତି ରାବଣର କ'ଣ ଲାଭ ହେଲା ମୋତେ କହିଲେ, ସତୀ ନାରୀ ଥିଲେ କିଏ, ମନ୍ଦୋଦରୀ, ମନ୍ଦୋଦରୀ କହୁଥିଲା ରାମ ହେଉଛନ୍ତି ଭଗବାନ। ଦେଖନ୍ତୁ ଭକ୍ତ ରହିଲେ କେମିତି ଲାଭ, ସିଏ ତ ମାନିବାର ନାହିଁ, ତାର ତ ଅଲଗା ବୁଦ୍ଧି, ସୀତାଙ୍କୁ ଛାଡ଼ିଦିଅ, ବିଭୀଷଣ ଭକ୍ତ ସେ ବୁଝାଉଥିଲା ଛାଡ଼ିଦିଅ ତାଙ୍କୁ ରଖନି, କିନ୍ତୁ ରାବଣର ସେଠୁ ଲାଭ ହେଲା, କହିଲା ଦେଖ ମୁଁ ସିନା ସୀତାଙ୍କୁ ଛାଡ଼ିଦେବି କିନ୍ତୁ ମୋ ସ୍ୱଭାବଟା ଛାଡ଼ିପାରିବି କି, ସୀତା ପଳେଇଗଲା ପରେ ମୁଁ ଯେଉଁ ତାମସିକ ଲୋକ ସେ ତାମସିକ ଲୋକ, ମୁଁ ତ ସେଇ ନରକୁ ହିଁ ଯିବି, ବରଂ ରାମ ହାତରେ ମରିବା ବରଂ ଭଲ, ମୁଁ ନରକୁ କାହିଁକି ଯିବି, ଯଦି ଉଦ୍ଧାର କାହିଁକି ନ ହେବି, ସେ ଜାଣିଶୁଣି ଯାଇଛନ୍ତି ନା। ଆଉ ମୁଁ ତ ନର୍କକୁ ଯିବି, ଯେ କ'ଣ ମୁଁ ଯେତିକି କାମ କରିସାରିଲିଣି ସେ ତାଙ୍କୁ ଧରିକି ପରଣ ଆରିକି ଧରିକି ଆଣିକି ରଖିଲିଣି, ତାଙ୍କୁ ସ୍ପର୍ଶ କଲି, ଆଉ ମୁଁ ତ ଆଗରୁ କେତେ ଏମିତି ଦେବତାମାନେ ଏଇ ପୁଷ୍କର କ'ଣ ପୁଷ୍ପ କି ବିମାନ ପୁଷ୍ପକ ବିମାନକୁ ଛଡ଼େଇକି ଆଣିଛି ବଡ଼ ଭାଇ କତିରୁ, ମୋର ତ ଦୁଷ୍ଟ ଆମେ ବୁଦ୍ଧି, ଆଉ ମୁଁ ଯଦି ବର୍ତ୍ତମାନ ମୋତେ ଇଏ ଏ ଦୁଇ ଜଣ ମୋର ଭଲ କାମ କଲେ ଜଣେଇ ଦେଲେ ଯେ ଇଏ ରାମ ହେଉଛନ୍ତି ଭଗବାନ, ତେଣୁ ବର୍ତ୍ତମାନ ଲାଭ ହେଲା ମୋର, ମରିବି ତ ରାମ ହାତରେ ମରିବି। ସ୍ତ୍ରୀ ମନା କଲା ପରେ ସବୁବେଳେ ସବୁବେଳେ ତାଙ୍କ ସ୍ତ୍ରୀ କଥା ମାନନ୍ତି, ସେଠି ମାନିଲେନି କାହିଁକି? ତେଣୁ ଭଗବାନଙ୍କର ଭକ୍ତ ଯେଉଁଠି ରହିବେ ସେ ପିଲାଛୁଆମାନେ ଭକ୍ତ ନ ହୁଅନ୍ତୁ, ସିଏ ଆପଣଙ୍କୁ ବିରୋଧ କରୁନାହାନ୍ତି ସିନା। ଆଚ୍ଛା ଆମେ ଯଦି ସମସ୍ତେ ଏମିତି ଭାବିବା ତାହେଲେ ସେମାନେ କେମିତି, ତାଙ୍କର କେମିତି ଲାଭ ହବ? ସେମିତି କରିବେନି, ସେ ଘର ଭିତରେ ରହିବେ, ସେଠି ଆପଣ ନାମ କଲେ ସେ ଶୁଣିବେ କି ନାହିଁ, ଆପଣ କୀର୍ତ୍ତନ କଲେ ସେ ଶୁଣିବେ, ସେମାନେ ପୁଣ୍ୟ ପାଇଲେ। କେହି ରାତାରାତି ଧୀରେ, ଆପଣ ବି ସେମିତି ଥିଲେ ନା, ଆପଣ ଦିନେ ଆମିଷ କିଣି ଆଣି ତାଙ୍କୁ ଦେଉଥିଲେ, ରେ ଆସରେ ଖାଆରେ, ଆପଣ ସାଙ୍ଗେ ସାଙ୍ଗେ ବାବାଜୀ ହେଇଗଲେ, ସିଏ କ'ଣ ମାନିନେବେ ସେଟା? ତାଙ୍କୁ ଟିକେ ଟାଇମ୍ ଲାଗିବ, କିନ୍ତୁ ତାଦ୍ୱାରା ସେମାନେ ସ୍ୱୀକୃତି ପାଇବେ, ପୁଣ୍ୟ ପାଇବେ। ଆପଣ ଗୀତା ପଢ଼ିଲେ ତାଙ୍କର ଧୀରେ ଧୀରେ ଆସିବ, ମାନେ ବାପା ଏଠି ଗୀତା ପଢ଼ୁଛନ୍ତି, କିଛି ନହେଲେ ସେ ଘରର ମଙ୍ଗଳ ହବ ନା ନାହିଁ? ତେଣୁ କେବେ ହେଲେ ଏମିତି ହଠାତ୍ ଭାବିବେନି ମୁଁ ଭକ୍ତ ହେଇଗଲେ ମାନେ ସାହାଯ୍ୟ କରନ୍ତୁ ଛାଡ଼ିକି ପଳେଇବି, ନାଇଁ, ସେ ଘରେ ରହିବେ। ଆଉ ଆମକୁ ଇଞ୍ଜିନ୍ଟା ଯେମିତି ଷ୍ଟ୍ରଙ୍ଗ୍ ହେଲେ ବଗିଗୁଡ଼ା ଯିବ, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବେ, ପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ, ସେମାନେ ପିଲାଛୁଆ ସେମାନେ ଜାଣନ୍ତିନି, କିନ୍ତୁ ଆପଣ ନିରାମିଷ ଖାଇଲା ମାନେ ପ୍ରସାଦ ରୋଷେଇ ଖାଇଲା ମାନେ ଦେଖିବେ ଧୀରେ ଧୀରେ, ସ୍ତ୍ରୀ କହିବେ ସିଏ ତ ଖାଉନାହାନ୍ତି ଆମେ ଗୋଟେ କ'ଣ କରି ଖାଇବେ, ସିଏ ବି ଛାଡ଼ିବେ ଧୀରେ ଧୀରେ ନିରାମିଷ। ସମୟ ଦରକାର, ଆଉ ଦୃଢ଼ରେ ସବୁବେଳେ ଦୃଢ଼ ରହିବେ, ଭକ୍ତି ଯିଏ କରିବେ ଭଗବାନ କହିଲେ ଭଜନ୍ତେ ମାଙ୍ଗ ଦୃଢ଼ବ୍ରତା। ଦେଖନ୍ତୁ ଆପଣ ଯେତେବେଳେ ଆମିଷ ଖାଉଛନ୍ତି ନିଶା ଖାଉଛନ୍ତି କେହି ଆପଣ କିଛି କହୁନଥିଲେ, ଆପଣ ତ ନିରାମିଷ ଖାଇବେ ଲୋକ ହଜାର ଖାଇବେ, କିନ୍ତୁ ବାବାଜୀ ହେଇଗଲୁ କି, ଏଟାର କ'ଣ ଲାଭ ମିଳିବ? ଭୁଲ ରାସ୍ତାରେ ଗଲେ କେହି କିଛି କହିବେନି, ଠିକ୍ ରାସ୍ତାରେ ଆସିଲେ ହଜାର ପ୍ରତିବନ୍ଧକ ଆସିବ। ଯିଏ ଦୃଢ଼ ହେଇପାରିବ ସେ ଭଜନ କରିବ। ତେଣୁ ଆପଣ ଯେମିତି ଚାଲୁଛନ୍ତି ସେମିତି ଚାଲନ୍ତୁ, ଘରେ ରୁହନ୍ତୁ, ବିଜନେସ୍ କରନ୍ତୁ, କିନ୍ତୁ ମୁଖ୍ୟ ହେଲା ଶୁଣୁଛନ୍ତି, ଯେତିକି ଶୁଣୁଛନ୍ତି ଭଲ, କିନ୍ତୁ ନାମଟା କରିବେ। କାରଣ ଆମେ ଯେତେ ଶୁଣିବା, ଯେତେ ପ୍ରବଚନ ଦେବା, ଯେତେ ପଢ଼ିବା, ଅନ୍ତିମରେ ଗୋଟିଏ ଜିନିଷ କରିପାରିବା, ଆଉ କିଛି କରିପାରିବାନି। କାରଣ ଯାହା ଆପଣ ଯେତେବେଳେ ଦେହ ଖରାପ ହେଇଯାଉଛି, ଆପଣ ଯାହା ଶୁଣିଛନ୍ତି ମନରେ ପଡ଼ୁଛି, ଜ୍ୱର ହେଇଗଲେ ମନରେ ପଡ଼ୁଛି, ଏ ଗୋଟିଏ ଜିନିଷ ମନରେ ପଡ଼େ, ହରିନାମଟା ମନରେ ପଡ଼େ। କାରଣ ଭଗବାନ ଏଥିରେ ତାଙ୍କ ଶକ୍ତି ଗୁଡ଼ା ରଖିଛନ୍ତି, ସେଥିପାଇଁ ଯାହା କରିବେ କରିବେ, ଆପଣ ଯଦି କିଛି କରିପାରୁନାହାନ୍ତି ଠାକୁର ପୂଜା କିଛି ବି କ'ଣ କରିପାରୁନାହାନ୍ତି, ନାମଟାକୁ କେବେ ଛାଡ଼ିବେନି, ଗୋଟେ ମାଳା ଦୁଇ ମାଳା ନାମଟା କରିଥିବେ, ନାମ ହିଁ ଶକ୍ତି। ତେବେ ସମୟ ହେଇଗଲା, ଆପଣମାନେ ଯେଉଁମାନେ ନେବେ ଗୀତା ଆଉ ମାଳା ଆମ ଷ୍ଟଲରୁ ନେଇଯିବେ, ଆପଣମାନେ ଏଠି ପ୍ରସାଦ ନେବେ, ସମସ୍ତଙ୍କର ସମୟ ହେଇଗଲାଣି, ଏତିକି କହି ମୁଁ କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ଗୌର ସୁନ୍ଦର ନିତ୍ୟାନନ୍ଦ ପ୍ରଭୁ କି ଜୟ, କୃଷ୍ଣ ବଳରାମ କି ଜୟ, ସମ୍ବେତ ଶ୍ରୋତା ଭକ୍ତ ବୃନ୍ଦ କି ଜୟ, ସମସ୍ତଙ୍କର ମଙ୍ଗଳ ହଉ ଆନନ୍ଦିକ ବାର, ହରି ହରି ବୋଲ, ହରି
ଜୟ। ଶ୍ରୀ ଶ୍ରୀମଦ୍ଭଗବତ ସ୍ୱାମୀ ମହାରାଜ କି ଜୟ, ଜୟ ଶ୍ରୀ ପ୍ରଭୁପାଦ କି ଜୟ, ଇସ୍କନ ସଂସ୍ଥାପକ ଆଚାର୍ଯ୍ୟ।